नमो भगवते वासुदेवाय। श्रीमद् भगवद गीतार प्रथम अध्याय मैंने श्रवण करुले अर्जुन धृतराष्ट्र प्रश्नर उत्तर को संजय दौंट किम कुर्व संजय हे रागद्वेष मुक्त व्यासंकर कृपा प्राप्त संजय तुम्हें मत मोर सन्देह जो आसुची मत दूर कर एवं तांकर संदेह दूरीकरण करने को जाकि संजय महाभारत युद्ध किभले निश्चित भाव भगवान के इच्छा रे अनुष्ठित हो बंद करें दर्शाऊ तेणु पुत्र धृतराष्ट्र जो आशा थी पुत्र किसी परिवर्तन हो किसी परिवर्तन है बर दुई जन गुरुजन से कृपार वंचित हेले पितामह भीष्म एवं द्रोणाचार्य पाखे सबकि सुजोग थिला दुर्योधन यदि आम देखा वंश मर्यादा माता सती वंश बहुत बड़ वंशर भरत वंशर माता हूँ सती पिता भी व्यासदेव पुत्र कि जी आम सूक्ष्म भाव देखा तत्व हिसाब से देखा गले से कलीर अंशर जन्म तत्विक अर्थ आम देखा तार जीवन जो गोटे बहुत बड़ परिवर्तन आसला विपरीत दिगक से गला अधार्मिक दिगक तार कारण हूँ संग दुसा सरी शकुनी संग भाई दुशासन से भी से भले ताको जुटिले कर्ण भगवान यदि प्रसन्न नथिवे जदि आमर पूर्वर स्वीकृति बलवान नथिवो आमको भल संग भी मिलवेनि मनुष्य शांति टंका पैसा रोहे ना बाहर दुनिया भी तुम देख धन हो गले जे मनुष्य को शांति मिलियो गोटे उच्च पदवी हो गले व्यक्ति को शांति मिलियो तार भल घर शांति केवल दिए संग विदेश विदेश भूमि रे केबे भी के जाय विदेश देखि आसिबो एमती कंट्री साइड माने ये नुहे सिटी नुहे सिटी तो बहुत छाड़ा भितर गले देखियो सिटी रे भितर गले देखियो घर भितर कौन से सजी छथि कंट्री साइड जोटा तांकर कोंती हमर गांवली कहाँ तो सिटी जाय देखियो से माने केमती परिवेश रहंती केमी गाँ जगह बढ़िया केट एंड क्लीन के कौन से जगह शब्द शुभन कई गोटे झगड़ा हो हाला आम ओडार सब देखु हो हाला कि हर्न बजेला हर्न बजे अफेन्स आमर गाड़ी हर्न अच्छे ना तर गाड़ी भी हर्न अच्छे सबुठ बड़ अपराध है बिना कारण हर्न बजे किए हर्न बजाती अति इमरजेन्सी किए हर्न बजे जो तुम्हें बहुत भूल कर किए ही भी हर्न शुभवनी पे 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 अन्न शेष कम नती गोटे बड़ 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 कर इनडिसप्लीन लोक मैंने श्रृंखला नुहत सबकि देश बहुत किसी कि क्या कष्ट देवे अजथार कि क्या कष्ट देवे रास्त जब तुम जुआड़े भी जाओ डिसिप्लीन सब भल कि संग ना कि विश्वास करते गोटे उत्तम संग ना से प्रभु जो कहला जीवन भाया लगुला कहीं जड़े साधु यही बयस जड़े व्यक्ति भगवान कथा कौन एवं आमको निजर पिता भाया व्यवहार करें पुत्र ये व्यवहार कर संगटा सुख दे दर्शन गोटे बड़ जिनिस ये फिलोसफी आम कौ फिलोसफी द्वारा जन हृदय को आम परिवर्तन करें फिलोसफीटा कह हृदय बस जार संस्कार अच्छी जार किसी पूर्वर स्वीकृत अच्छे दर्शन टा पटकिणी आकर्षण लगे लोक को भक्त करवा जो प्रभुपा जो विदेश लोक मान भक्त करुले आजिकल जो लोक मान भक्त करवाक पड़ो बड़ जिनसा संग दे पड़ो से हेल्पलेस असहाय कारण किए भी क्यों कौन स्थित किए भी देख आमर पारिवारिक स्थित हो राजनीतिक स्थित हो गए कॉर्पोरेसन आजिकल ना संग ना कि क्या सहायता करने को प्रस्तुत नहांती समस्त निज निज मानसिक विचारधारा बंचापी चाहती ସମସ୍ତେ ଯଦି ନିଜ ନିଜ ବିଚାରଧାରା ବଞ୍ଚିବେ ତାହେଲେ ଆମେ ସାମାଜିକ ପ୍ରାଣୀ ନା, ଆମର ସବୁବେଳେ କ'ଣ ଦରକାର? ଆମର ସବୁବେଳେ ଅନ୍ୟଙ୍କ ନିକଟରୁ ସାହାଯ୍ୟ ଦରକାର ନାହିଁ, ଅନ୍ୟ ବିଚାରକୁ ସମ୍ମାନ ଦେବାକୁ ପଡ଼ିବ, ନିଜର ବିଚାରଧାରାଟାକୁ ସବୁବେଳେ ଅନ୍ୟ ଉପରେ ଲଦିଲେ ଭଲ ନାହିଁ, ଏଥିରେ ଭଗବାନ ଖୁସି ହୁଅନ୍ତି। ଆମର ବିଚାରଧାରାଟାକୁ ଆମେ ସମସ୍ତଙ୍କ ଉପରେ ଲଦି ପାରିବାନି, କାରଣ ସେ ବ୍ୟକ୍ତିର ଷ୍ଟାଣ୍ଡାର୍ଡ଼ଟା କ'ଣ, ସେ ସେଟା ଗ୍ରହଣ କରିପାରିବ କି ନାହିଁ, ତା ପାଇଁ ଆମେ ଅଯଥା ବିଚଳିତ କରିବା। ନିଜର ବିଚାରଧାରାକୁ ସେଥିପାଇଁ ପ୍ରପୋଜାଲ ଇଂଲିଶରେ ଗୋଟେ ଶବ୍ଦ ଅଛି, କ'ଣ ଓଡ଼ିଆରେ କୁହାଯାଏ, ପ୍ରସ୍ତାବ। ଆମର ବିଚାରଧାରାଟାକୁ ଆମେ ଅନ୍ୟ ନିକଟ ଆଗରେ ପ୍ରସ୍ତାବ କରିବା, ଆମେ ଏଇଟା ବିଚାର କରୁଛୁ ତୁମର କ'ଣ ମତ ଏଥିରେ। ଆଗରୁ କେହି ଏମିତି ଏଭଳିକି ରାଜା ସବୁ ଡିସିସନ ନେଇକି ରାଜା ପାଖରେ ପହଞ୍ଚିବ, ରାଜା ଯାହା ଡିସିସନ ନେବ ସିଏ ପଚାରିବ ନାହିଁ, ଫାଇନାଲ ନୁହେଁ, ସିଏ ପଚାରିବ କୁଳଗୁରୁଙ୍କୁ, ଆଜ୍ଞା ଏମିତି ଏମିତି ଆସୁଛି କ'ଣ ଆପଣଙ୍କର ମତ, ସମସ୍ତେ କ'ଣ ଆପଣଙ୍କର ମତ। ଏଇଟା ଏଇଟା ବହୁତ ବଡ଼ ଇମ୍ପୋର୍ଟାଣ୍ଟ, ଆମର ବିଚାରଧାରାକୁ ନେଇ ଜଗତ ବଞ୍ଚିବନି। ଆମେ ଯେମିତି ବିଚାର କରୁଛେ ଏମିତି ସଂସାର ଚାଲିପାରିବନି, କି ଭକ୍ତି ରାସ୍ତାରେ ବି ଆମେ ରହିପାରିବାନି, ଇଏ ବହୁତ ସୂକ୍ଷ୍ମ ଜିନିଷ। ନିଜର ବିଚାରଧାରାରେ କେବେ ବଞ୍ଚି ହେବନି ଜଗତରେ, ଅନ୍ୟର ବିଚାରକୁ ସମ୍ମାନ ଦେବାକୁ ପଡ଼ିବ, ତାର ବିଚାରକୁ ସମ୍ମାନ ଦେବାକୁ ପଡ଼ିବ, ସେ କେଉଁ ସ୍ଥିତିରେ ଲୋକ କ'ଣ କହୁଛି ତାକୁ କେମିତି ମୁଁ ସାହାଯ୍ୟ କରିପାରିବି। ମୋ ବିଚାରଟା ଠିକ୍ ଅଛି, ମୁଁ ଯେମିତି ଚଳିବା କଥା ଚଳିବି, କିନ୍ତୁ ମୋତେ ଚଳିବାକୁ ହେଲେ ଜଗତ ଏମିତି ତିଆରି କରାଯାଇଛି, ତୁମର କାହା ନା, ତୁମେ ଏକ ନମ୍ବର ସନ୍ନ୍ୟାସୀ ହେଇଗଲେ ଭିକ୍ଷା ମାଗିବା ପାଇଁ ଅନ୍ୟର ଦ୍ୱାର ମୁଗ ଯିବ, ତ ବଞ୍ଚିବ କେମିତି? ତୁମେ ଅତି ହାଇ ଷ୍ଟାଣ୍ଡାର୍ଡକୁ ଯିବ ନା, ଅତି ମଠ ମନ୍ଦିର କେମିତି ରହିବନି, ତୁମେ ଯାଇ କେଉଁଠି ରହିବ, ବୃନ୍ଦାବନରେ ରହିବ ସବୁଠୁ। ଯଦି ରାଧାରାଣୀ ଗୋଟିଏ ଆଶ୍ରୟ କରିଛନ୍ତି, ଯଦି ସବୁଠୁ ସଂସାରର ଏମିତି ଯେ ନିରାଶ୍ରୟ ଲୋକ ଯାଉନଥିଲେ, ପୁରା ଯେଉଁମାନେ ଭଜନରେ ଜଗତରେ ପୁରା ଭଜନ କ'ଣ ଜାଣୁଥିଲେ ସେମାନେ ଯାଉଥିଲେ, ତୁମେ ସବୁଠୁ ଟପ୍ ଅର୍ଡ଼ରକୁ ଗଲେ ସେଠି ବି ତୁମେ ଯାଇକି ଅନ୍ୟ ଅନ୍ୟର ଦ୍ୱାରରେ ଭିକ୍ଷା ମାଗିବାକୁ ପଡ଼ିବ। ତାର ବିଚାରକୁ, ସେ ଆଜି ରୁଟି ଦେଲା ତ ଆଚାର ଟିକେ ଦେଲା ଦେଲା ନା ନାହିଁ, ସବ୍ଜି ଟିକେ ଆଳୁ ଭଜା ଦେଲା ଦେଲା ନା ନାହିଁ, ରୁଟି ଧରିକି ଆସୁ, ତୁମେ ତା ବିଚାର ତୁମର ବିଚାରଧାରାକୁ ଲଦି ପାରିବନି। ଇଏ ଇଏ ବ୍ରଜବାସୀ ଯେମିତି ସବୁ ଖାଉଛନ୍ତି, ଆମ ବାବାଜୀ ଗୁଡ଼ାକ ଆମକୁ ଦେଉନାହାନ୍ତି କାହିଁ ନାହିଁ, ଯେଉଁଠିକି ତୁମକୁ ଯିବାକୁ ପଡ଼ିବ ଅନ୍ୟର ବିଚାରକୁ ସମ୍ମାନ ଦେବାକୁ ପଡ଼ିବ। ଯଦି ଅନ୍ୟର ବିଚାରକୁ ଆମେ ସମ୍ମାନ ନ ଦେଇପାରିବୁ ଆମେ ବଞ୍ଚିପାରିବାନି। ଦୁର୍ଯ୍ୟୋଧନର ଏଇଟା ହେଲା ପ୍ରୋବ୍ଲେମ, ସଙ୍ଗତ ଏକର ନଥିଲା, ଭଲ ସଙ୍ଗ ଥିଲା, ଦୁଃସଙ୍ଗରେ ପଡ଼ିଗଲା, ଆଉ ଅନ୍ୟର ବିଚାରକୁ ସେ ସମ୍ମାନ ଦେବା ଶିଖିପାରିଲାନି। କାରଣ ସମସ୍ତଙ୍କୁ କାହିଁକି ଅନ୍ୟର ବିଚାରକୁ ଆମେ ସମ୍ମାନ ଦିଆଯାଏ, ସମସ୍ତଙ୍କ ହୃଦୟରେ ଭଗବାନ ଅଛନ୍ତି, କାଳେ ଭଗବାନ ଏ ବ୍ୟକ୍ତି ଦ୍ୱାରା ମୋତେ ଶିଖଉଛନ୍ତି କି କିଛି କହୁଛି, ଆଗେ ଶୁଣିବାକୁ ପଡ଼ିବ ବିଚାରକୁ। ତେଣୁ କରିବା ପୂର୍ବରୁ ଦୁଇ ଜଣ ଚାରି ଜଣଙ୍କୁ ପଚାରିକି କରାଯାଏ, ସେଥିପାଇଁ ବିଚାରଟାକୁ ମୋର ନିଜ ବିଚାରଟା କାଳେ ଭୁଲୁ କି, ଦୁର୍ଯ୍ୟୋଧନ ଏଇଟା ହେଉଛି ମାଇନସ୍ ପଏଣ୍ଟ। ସେ ଯାହା ହିଁ ବିଚାର କରୁଥିଲା ସେଟା ପିତାଙ୍କ ଦ୍ୱାରା ସବୁ କାର୍ଯ୍ୟ ସାଧନ କରିବା ପାଇଁ ଚାହୁଁଥିଲା, କାରଣ ପିତାଙ୍କୁ ଯେହେତୁ ପାଣ୍ଡବମାନେ ରେସ୍ପେକ୍ଟ ଦିଅନ୍ତି, ତାର ବିଚାରଟାକୁ ସମସ୍ତଙ୍କ ଉପରେ ଲଦୁଥିଲା। କର୍ଣ୍ଣର କ'ଣ, ସେ କର୍ଣ୍ଣର ସେ ମାଇନସ୍ ପଏଣ୍ଟ, ସେଇଟା ଗୋଟେ ଖରାପ ଗୁଣ, ଗୋଟେ ଅତି କୁନ୍ତିଙ୍କର ବହୁତ ବଡ଼ ଶ୍ରେଷ୍ଠ ଜ୍ୟେଷ୍ଠ ପୁତ୍ର ଆଉ ସୂର୍ଯ୍ୟ ପୁତ୍ର ବହୁତ ଗୁଣୀ, ଆଉ ସଂସାର ସବୁଠୁ ବଡ଼ ଜିନିଷ ତାଙ୍କ ପାଖରେ ଥିଲା ଦାନୀ, ଗୋଟେ ଦାନ କରିବ ନା ବହୁତ ବଡ଼ କାମ ଏ ସଂସାରରେ ସବୁକିଛି, ଦାନୀବୀର ହରିଶ୍ଚନ୍ଦ୍ର ଆଉ କର୍ଣ୍ଣ ଦୁଇ ଜଣଙ୍କର ନାଁ ଆସେ। କିନ୍ତୁ ଅନ୍ୟର ବିଚାରକୁ ସମ୍ମାନ ଦେବା ଶିଖିଲା ନା, ଭଗବାନଙ୍କୁ ଗୁରୁଙ୍କୁ ଯେତେବେଳେ ଯିଏ ଯାହା କୁହନ୍ତି ନାଇଁ ଜିଦ୍ କର ନାଇଁ, ହେଲେ ସେମିତି ହେଲେ ବଞ୍ଚି ହେବନି ସଂସାରରେ, ଭକ୍ତିରେ ବଞ୍ଚି ହେବନି, ସଂସାରରେ ତ ବଞ୍ଚିପାରିବନି। ଆଉ ତୁମେ ଯାହା କହିବ, ତୁମେ କହିବ ମୁଁ ଘର ଦ୍ୱାରା ସବୁ କରିଛି ନା କ'ଣ ଭାବିଲେ, ତୁମେ କହିବ ମୁଁ ସବୁ କରିଛି, ମୁଁ ଯାହା କହିବି ମୋ ପିଲା ମାନିବେ ନା, ସେଇଟା ହବନି ନାଇଁ। ଆମର ବିଚାରଟା ଠିକ୍ ହେଇପାରେ କିନ୍ତୁ ଅନ୍ୟ ଜଣ ତାକୁ ଭଲ ଲାଗୁନି ନା, ସେ ଗ୍ରହଣ କରିବନି, ଆମର ବିଚାରଟା କାହିଁକି ତା'ପରେ ଲଦିବାକୁ ଦେବା, ତାର କର୍ମଫଳ ଭୋଗ୍ୟରେ ତାକୁ ଛାଡ଼ିଦେବ। ଆମେ ଯେ ଭଲ କଥା କହିଲେ ଲୋକ ଗ୍ରହଣ କରେ ନା, ତାହା ସମ୍ଭବ ନୁହେଁ, ତାର ଏଇଟା ଭୋଗ୍ୟରେ ଅଛି ନା, ତୁମେ ଭଲ କଥା କହିଲେ କ'ଣଟା। ତେଣୁ ଅନ୍ୟର ବିଚାରଧାରା ଉପରେ ଆମେ ପ୍ରବେଶ କରିପାରିବାନି, ଛାଡ଼ି ଦିଆଯାଏ। ଭଗବାନ ତ ପ୍ରବେଶ କଲେନି, ଆଉ ଭଗବାନ ସବୁ କହିଲା ପରେ ଅର୍ଜୁନକୁ ଛାଡ଼ିଦେଲା ନା, ଯଦି ଇଚ୍ଛା ସେ ତଦ ଗୁରୁ, ତୁମର ଯାହା ଇଚ୍ଛା ତାହା କର, ତୁମ ବିଚାର ଉପରେ ମୁଁ କ'ଣ ମୁଣ୍ଡ, ମୁଁ ସବୁ ତୁମକୁ ବୁଝେଇଦେଲି। ଆଉ ସବୁଠୁ ଏଇ ଯେଉଁ ସିନେରୀ ମହାଭାରତରେ ଭଗବତ ଗୀତା ତ ଇଏ ବର୍ତ୍ତମାନ ଗୀତାର ପ୍ରସଙ୍ଗ ଆସିନାହାନ୍ତି, ଆସିବି ସେ ଚାଲିବ ଫିଲୋସଫିକାଲ, ବର୍ତ୍ତମାନ ଯେଉଁ ମହାଭାରତର ପ୍ରସଙ୍ଗଟା ପ୍ରଥମ ଅଧ୍ୟାୟରେ ଯେଉଁ ରହିଛନ୍ତି, ଏଠି ସବୁଠୁ ବିଚାରବନ୍ତ ଧୀର ପୁରୁଷ ଥିଲେ ପିତାମହ ଭୀଷ୍ମ ମହାଜନ୍ନା, ଗୋଟେ ବହୁତ ବଡ଼ ସେ ଯଦି ସୁଖ ଦୁଃଖ କଥା ଚିନ୍ତା କରିଥାନ୍ତେ ଗୋଟିଏ ଦିନରେ ସେ ଗଙ୍ଗା ପୁତ୍ର ସେ ଚାହିଁଥିଲେ ଗଙ୍ଗାଦେବୀଙ୍କୁ ଆଜି ପ୍ରାର୍ଥନା କରିଥିଲେ ଗଙ୍ଗାଦେବୀ ତାଙ୍କୁ ନେଇ ପଳେଇଥାନ୍ତି ସ୍ୱର୍ଗ ଲୋକ ସେ ଗଙ୍ଗା ପୁତ୍ର ସେଦିନ ସେ ଯାଉଥିଲେ ନା ମା ତାଙ୍କୁ ଆସି ଦେଖୁଥିଲେ ଯେତେବେଳେ ଗଙ୍ଗା ଦେଖୁଥିଲେ ନା ବହୁତ ଖୁସି ହଉଥିଲେ ତାଙ୍କୁ ବହୁତ ସୁଗୁଣୀ ପୁରୁଷ ଥିଲା ପିତୃଭକ୍ତ ବି ଥିଲେ ପିତାଙ୍କ ପାଇଁ ବିବାହ ହେଇଥାନ୍ତି ପିତାଙ୍କ ପାଇଁ କନ୍ୟା ଆଣିଛନ୍ତି ବଂଶର ପିତାର ସେବା ପାଇଁ ବ୍ରହ୍ମଚାରୀ ହେଇକି ଯାଇକି କାଶୀରାଜଙ୍କର କନ୍ୟାକୁ ଧରିକି ଆସିଛନ୍ତି କମ କଥା ସହିଛନ୍ତି ସେ ବହୁତ ଧୀର ବିଚାରଶୀଳ ପୁରୁଷ ସେ ଚାହିଁଥିଲେ କ'ଣ ଆବଶ୍ୟକ ସେଠି ରହିବା ସେ ତ ବାହାରି ପଡ଼ିଥାନ୍ତି କୁଆଡ଼େ କ'ଣ ଦରକାର ନାଇଁ ବହୁତ ବିଚାର କରି ରହିଛି ମୋ ପିତାଙ୍କୁ ପ୍ରତିଶ୍ରୁତି ଦେଇଛି ନା ମୋତେ କି ଦାୟିତ୍ୱ ରହିଛି ମୋର ଜୀବନରେ କେଉଁଟା ଛୋଟ କାର୍ଯ୍ୟ ନୁହେଁ ବର୍ଣ୍ଣାଶ୍ରମ ସିଷ୍ଟମ ଯେଉଁ ବର୍ଣ୍ଣାଶ୍ରମ ବିଭାଗ କରାଯାଇଛି ସବୁଥିରେ ଦାୟିତ୍ୱର ଗୋଟେ ସୀମା ରହିଛି ଏବଂ ଦାୟିତ୍ୱବୋଧ ନେଇକି ସବୁ ସେ ସୀମାରେ ପହଞ୍ଚିକି ଲୋକ ତାକୁ ଛାଡ଼ନ୍ତି ଜଣେ ଏମିତି କହିପାରିବେନି ଫଟକିନି ଗୋଟେ କାମ କରିଦେବି ତାପରେ ଫୋନ ତାକୁ ଛାଡ଼ିଦେବି ନାଇଁ ସେମିତି ତୁମେ କରିପାରିବେନି ତୁମେ ସେମିତି କରିପାରିବନି ଏଟା ଗୋଟେ ବିବାହ ବାଡ଼ ଗୋଟେ ଛୋଟ କାମ ନୁହେଁ କି ସ୍ତ୍ରୀକୁ ଛାଡ଼ିବା ଗୋଟେ ଛୋଟ କାମ ନୁହେଁ ସ୍ତ୍ରୀ ଗ୍ରହଣ କରିବା ଛୋଟ କାମ ନୁହେଁ ସାଧୁ ହେବାଟା ଛୋଟ କାମ ନୁହେଁ କି ସାଧୁ ପଥକୁ ଛାଡ଼ିଦେବାଟା ଛୋଟ କାମ ନୁହେଁ ତୁମେ ଯେଉଁ ପଥରେ ଯାଉଛ ଯାଉଛ ତୁମ ଡିଟର୍ମିନେସନ ପୁରା ତୁମର ଦୃଢ଼ ନିଶ୍ଚୟ ରହିବା ଦରକାର ତାକୁ କମ୍ପ୍ଲିଟ୍ କର ସେ ଛାଡ଼ ତୁମେ ସେଥିରେ ସଫଳତା ପ୍ରାପ୍ତ ହେବ କିଛି ଅଭିଜ୍ଞତା ପ୍ରାପ୍ତ ହେବ ଏସବୁ ଜୀବନ ବହୁତ ଧୀର ଜୀବନ ମହାଜନଙ୍କ ପାଖରୁ ସୁଖ ଜଣେ ବ୍ରହ୍ମଚାରୀ ହେଇଛନ୍ତି ବ୍ରହ୍ମଚାରୀ ହେଇକି ପୁରା ଫ୍ୟାମିଲି ଆଫେୟାର ପୁରା ସବୁ ମୁଣ୍ଡ ପୁରେଇଛନ୍ତି ଆଉ ଶେଷରେ 400 ବର୍ଷରେ ତାଙ୍କୁ ଆସି ଯୁଦ୍ଧ କରିବାକୁ ପଡୁଛି ଯେଉଁ ବୟସରେ ସେ କେବଳ କୃଷ୍ଣ ପ୍ରେମରେ ତନ୍ମୟ ହେବା କଥା ତାଙ୍କୁ ଆସି ଯୁଦ୍ଧ କରିବାକୁ ପଡୁଛି ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଯୁଦ୍ଧ କରିବାକୁ ପଡୁଛି ପୁଣି ଅନ୍ୟାୟ ପାଇଁ କାହିଁକି ନା ସେ ପ୍ରତିଶ୍ରୁତି ଦେଇଛି ତାଙ୍କ ଗୋଟେ କର୍ତ୍ତବ୍ୟ ରହିଛି ଡ୍ୟୁଟି ରହିଛି ଗୋଟେ ଦାୟିତ୍ୱବୋଧତା ନହେଲେ କୌଣସି ଜିନିଷ ହେଇପାରିବନି ଜୀବନରେ କୌଣସି ଜିନିଷ ଆରାମରେ ମିଳେ ନା ଭଲ ଖାଇବାକୁ ହେଲେ ଭଲ ହୋଟେଲରେ ଖାଇବ କେଉଁଠି ମିଳିବ ଭାବିଲେ ଭଲ ହୋଟେଲ ମୁଁ ଭଲ ଖାଇବି ଭଲ ହୋଟେଲ କେଉଁଠି କ'ଣ ଏଇ ପଟାମୁଣ୍ଡି ହୋଟେଲ ମିଳିବ ଭଲ ହୋଟେଲ ଖାଇବାକୁ ହେଲେ ଗାଡ଼ି ବାହାର କରି କୁଆଡ଼େ ଯିବାକୁ ପଡ଼ିବ ତୁମକୁ କଟକ ଯିବ ନା ଭୁବନେଶ୍ୱର ଯିବ ତୁମେ ଭଲ ଖାଇବ ଆଉ 800 କିଲୋମିଟର ଯିବା ସେ 200 କିଲୋମିଟର ପରେ ଭଲ ଜିନିଷ ମିଳିବ ଭୋଗିବାକୁ ହେଲେ ଭଲ ପରିଶ୍ରମ ଭଲ ଭଲ ଜିନିଷ ଗୋଟେ ବିଷୟ ଭୋଗିବାକୁ ହେଲେ ତୁମକୁ ପରିଶ୍ରମ କରିବାକୁ ପଡୁଛି ଆଉ ଭଗବାନ ପାଇବାକୁ ହେଲେ ଆରାମସେ କେମିତି ହେବ ଦାୟିତ୍ୱବୋଧ କେମିତି ନ ରହିବ ବହୁତ ଦାୟିତ୍ୱବୋଧ ତାର ଅଛି ଏ ମୁଁ ଏଇ ଟ୍ରକ୍ ଡ୍ରାଇଭର ମାନଙ୍କ ପାଖରୁ ସବୁ ମୁଁ ସବୁ ଶିଖେ ଯେଉଁ ଡ୍ରାଇଭର ଗୁଡ଼ାକ ଏଇ ବସ୍ ଡ୍ରାଇଭର ଟ୍ରକ୍ ଡ୍ରାଇଭର ରାତିରେ ମୁଁ ତାଙ୍କୁ ସବୁ ଦେଖେ ମୁଁ ବହୁତ ବସ୍ ଟ୍ରକ୍ରେ ଯାଇଛି ଏଇ ଯେଉଁ ଲାଇନ୍ ଟ୍ରକ୍ ଗୁଡ଼ାକରେ ସେତେବେଳେ ବହୁତ ଥର ମୁଁ ଯାଇଛି ଏଇଟା ହେବା କଥାରେ ଠିଆ ହେଲେ ସେ ସବୁ ଖାଇବେ ଖାଇ ତାଙ୍କୁ କହିଲେ ଟିକେ ନେଇକି ଡ୍ରପ୍ କରିଦେବୁ କାହିଁକି ବସ୍ ଗୁଡ଼ା ମୋତେ ଗହଳି ଯାଗା ମୋର ଛୋଟ ବେଳୁ ହେଲା ମୁଁ ଗହଳି ଜିନିଷ ଭଲ ପାଏ ବେଶୀ ଲୋକ ନଥିବେ ବେଶୀ ହୁଆ ହେଲା ଏଗୁଡ଼ା ତେଣୁ ସେମାନେ କେତେ ରେସ୍ପନ୍ସିବଲ୍ ସେ ସବୁ କୁହନ୍ତି ଆଜ୍ଞା ଗୋଟେ ଦିନ ହେଲା ଶୋଇନୁ ଦୁଇ ଦିନ ହେଲା ଶୋଇନୁ ମୁଁ ତୁମକୁ ନିଦ ଲାଗୁନି ତାଙ୍କୁ ପଚାରେ ତୁମେ ନିଦ ଲାଗୁନି କହିଲା ନିଦ ଲାଗିଲେ ଗାଡ଼ି ସାଇଡ୍ କରିକି ଟିକେ କେବିନ୍ରେ ଶୋଇଯିବୁ ନା ଖଟିଆ ପକେଇ ଉପରେ ଶୋଇଯିବୁ ନା କାହିଁକି ନା ଏତେ ଟଙ୍କାର ମାଲ୍ ରହିଛି ନା ମାଲିକର କହିଲେ ତାଙ୍କର ଦାୟିତ୍ୱ ବୋଧ ରହିଛି କାରଣ ଆନ୍ଧ୍ରାର ମାଲ ଆଣୁଛନ୍ତି କାଲକାଟାରେ ନେଇକି ପହଞ୍ଚେଇବେ ପୁଣି କାଲକାଟାରେ ଯଦି ଭୋରୁ ଭୋରୁ ନ ପହଞ୍ଚିଲେ ଦିନମାନେ ଜାମରେ ଫସିଯିବେ କାମକୁ ସେହି ହିସାବରେ ମେଜର କରି ଯିବାକୁ ପଡ଼ୁଛି ନା ଆଉ ଖାଇବା ବରଂ ନ ହଉ ବାବା ଆମେ କେମିତି ଶୋଇଲା ଏ ଯେଉଁ ବାରିପଦା ଗେଟ୍ଟା ଅଛି ଏଇଟା ଶୋଇଲା ନା କ'ଣ ଶୋଇଲା ଗେଟ୍ଟା ପାର ହେଇ ପଳେଇବୁ ନ ପଳେଇଲେ ଅସୁବିଧା ହବ ତାପରେ ସେଟା କଳରେ ଘାଟିଶିଳା କ'ଣ ସେଟା ଗୋଟେ ଘାଟିଶିଳା ଅଛି ସେଟା ଜଙ୍ଗଲ ସେଟା ଜଙ୍ଗଲଟା ସେ ଡକାୟତ ହୁଏ ସେ କହିଲେ ନାଇଁ ନାଇଁ ଘାଟିଟା ପାର ହେଇକି ପଳେଇଯିବାର ଅଛି ସେଇଟାକୁ ରାତି 10 ପରେ 10 ପରେ ପଳେଇଗଲେ ଆମେ ରାତି ଭିତରେ ଯାଇ ମାଲଟା ସେ ଗୋଟେ ଦାୟିତ୍ୱ ନେଇକି ଅନ୍ଧାରରୁ ବାହାରୁଛି ସେ ଦାୟିତ୍ୱ ନେଇକି ସେମିତି କେମିତି କହୁଛି ମୋର ଫସିଗଲା ଗାଡ଼ି ମୋର କ'ଣ ଅସୁବିଧା ହେଇଯାଉଛି ନାଇଁ ନାଇଁ ଗୋଟେ ଲେବରଙ୍କ ଦ୍ୱାରା ଆରମ୍ଭ କରି ସମସ୍ତଙ୍କର ଗୋଟେ ଦାୟିତ୍ୱ କର୍ତ୍ତବ୍ୟ ବୋଧତା ରହୁଛି ନା ଆଉ ପରମାର୍ଥ ଜୀବନଟା ସେୟା ଭକ୍ତି ଜୀବନଟା ଏମିତି ନାହିଁ ଆମେ ସଂସାର ଗୋଟେ ବିରକ୍ତ ହେଇଗଲେ ସଂସାର ଗୋଟେ ଚଳିପାରିବେ ନା ବାହାଚୁର ହେଇପାରିବେନି ବା ସଂସାର ଗୋଟେ ଭାରି କଷ୍ଟ ଦେହ ଆରାମସେ ଆମେ ଜୀବନ କଟେଇବା ନାଇଁ ଗୋଟେ ଦାୟିତ୍ୱବୋଧତା ଛୋଟିଆ କାର୍ଯ୍ୟ ହେଇପାରେ ଗୋଟେ ଝାଡ଼ୁ ମରା ହେଇପାରେ ରୋଷେଇ ହେଇପାରେ ବାସନ ମଜା ହେଇପାରେ ତାର ଗୋଟେ ଦାୟିତ୍ୱବୋଧତା ରହିଛି କର୍ତ୍ତବ୍ୟ ନିଷ୍ଠତା ଯାହା କୁହାଯାଏ ସେଇଥିରେ ଭଗବାନ ପ୍ରଭୁଜୀ ମହାରାଜ କୁହନ୍ତି ଭଗବାନଙ୍କୁ ଆମେ କ'ଣ ଆକର୍ଷଣ କରିବା ଲୋକ ନର୍କ ପଚାରନ୍ତି ନର୍କ କେଉଁଠି ଅଛି ନର୍କ କୁଆଡ଼େ ଏଇ ଶରୀରଟା ବା ନର୍କ ନର୍କରେ ରହିକି ତୁମେ କ'ଣ ଭଗବାନଙ୍କୁ ଆକର୍ଷଣ କରିବ ନର୍କରେ କ'ଣ ଅଛନ୍ତି ମଳ ମୂତ୍ର କଫ ବାତ ପିତ କ୍ରୋଧ କାମ ନର୍କରେ ଯେଉଁ ଜିନିଷ ଗୁଡ଼ା ଏ ଶରୀରରେ ସବୁ ଭର୍ତ୍ତି ହେଇକି ରହିଛି ଦେଖୁ ନା ନର୍କ ତୁମେ ଜାଣିଦେବ, ତୁମର ଯଦି ଚେତନା ଠିକ ନ ରହିଲା ଗୋଟେ ନର୍କର କଷ୍ଟ ଭଳିଆ ତୁମେ ଭୋଗିବ, ମଳ ମୂତ୍ର ତ୍ୟାଗ କରିବ, କୋଉଟା ଗୋଟେ ଶରୀର ପଚିବ, ଗୋଟେ ଶରୀର ଘା ହେଇଗଲା ବେଳକୁ ବୁଝ ଭାବୁଛ କ'ଣ ନର୍କ ତୁ ଦେଖିବ ନା, ନର୍କ ଶରୀରଟା ନର୍କ, ନର୍କକୁ ଯିବା ଦେଖିବା ଆବଶ୍ୟକ ନାହିଁ, ଯଦି ବିଚାର କରିବେ ଶରୀରଟା ଗୋଟେ ନର୍କ, ଯଦି ହରିଭକ୍ତ ସେବା ଟିକେ କରୁଛୁ ତ ଟିକେ ଭଲ, ନହେଲେ ଶରୀର ଅଛି କ'ଣ, ବହୁତ ବିଚାରଶୀଳ। କେଉଁ କଥା ଗୋଟେ କହୁଥିଲି, ନାଇଁ ନାଇଁ ପ୍ରଭୁପାଦ ଜୀ ମହାରାଜ କୁହନ୍ତି ଆମେ ଆମର କେଉଁ କୌଣସି ଗୁଣ ଦ୍ୱାରା ଆମେ ଭଗବାନଙ୍କୁ ଆକର୍ଷଣ କରିପାରିବାନି, କାରଣ ଏଇଠି ଗୋଟେ ଯାହା କହୁଥିଲେ ନର୍କବାହୀ ଶରୀର ମଳମୂତ୍ର କଫ ବାତ ପିତ କାମ କ୍ରୋଧ ସବୁ ପ୍ରକାର ଅବଗୁଣରେ ଭରି, ଏଥିରେ କ'ଣ ଭଗବାନଙ୍କୁ ଆମେ ପ୍ରାପ୍ତ ହେବା। ପ୍ରଭୁପାଦ ଜୀ ମହାରାଜ କୁହନ୍ତି ଭଗବାନ କେବଳ ଦେଖନ୍ତି ଇଏ କେତେ ସିନ୍ସିୟର, ଯେଉଁମାନେ ମହାଜନ ତୁମେ ଦେଖୁନ ତାଙ୍କ ଲିଷ୍ଟ ଗୁଡ଼ା, ଶମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସ ସୁଖଦେବ ଗୋସ୍ୱାମୀ ଯୁବରାଜ ସବୁ ରେସ୍ପନ୍ସିବଲ ପର୍ସନ, ସେମାନେ ଭେରି ସିନ୍ସିୟର। ଭଗବାନଙ୍କୁ ତୁମେ କେବଳ ପ୍ରବୋଧ କୁହନ୍ତୁ, ତୁମେ କେବଳ ଆକର୍ଷଣ କରିପାରିବ ତୁମର ସିନ୍ସିୟରିଟି, ତୁମର ଦାୟିତ୍ୱବୋଧତା ସମୟାନୁବର୍ତ୍ତିତା, ଏଥିରେ ତୁମେ ଭଗବାନଙ୍କୁ ଆକର୍ଷଣ କରିପାରିବ। ସେଥିପାଇଁ ପ୍ରଭୁପାଦ ସବୁବେଳେ ପରଫେକ୍ଟଲି ଟାଇମ ସବଜେକ୍ଟ ଟାଇମ ମ୍ୟାନେଜମେଣ୍ଟ ଦେଖନ୍ତି, ତୁମେ ଏତିକି ସମୟ ରୋଷେଇ ସାରିବାକୁ ପଡ଼ିବ, ଏତିକି ସମୟରେ ଭୋଗ ଲାଗିବ, କାରଣ ଏଇଟା ଏଇଟା ଯେ 5 ମିନିଟ୍ ଡେରି ହେଇଗଲେ ଯେ ଭଗବାନ ବିରକ୍ତ ହେଇଛେ ତା ନାହିଁ, କିନ୍ତୁ ହେବେ ବି ଭଗବାନ ଯଦି ଆମର ଖାଇବା ବେଳେ ତୁମର 10 ମିନିଟ୍ ଡେରି ହେଲେ ସମ୍ଭାଳି ପାରିବ, ଭାବିଲେ ଥାଳି ହାଣ୍ଡି କଚାଡ଼ି ଦେବ, ଖାଇବା ଟାଇମ ଟିକେ ଟିକେ ଡେରି ହେଲେ କେମିତି ଲାଗୁଛି, ତାହେଲେ ଯଦି ଆମକୁ ଏମିତି ଲାଗୁଛି ଦେଖିନ, ତୁମେ ଗାଁରେ ଜଣେ ଜଣେ ଅଛନ୍ତି ଆମେ ସବୁ ଦେଖିଛୁ, ସେ ଆସିକି ବସିବେ କ'ଣ ଚଟେଇ କୁହନ୍ତି ନା, ଚଟେଇ ପକେଇ ବସା ହେଲା, ଆମେ ଦେଖିଛୁ ଆମ ଘରେ ଦେଖିଛୁ, 5 ମିନିଟ୍ ଡାକିଦେବେ ଆଣ ଖାଇବା, ଯଦି 5 ମିନିଟ୍ ଡେରି ହେଲେ ଆଉ ଖାଇବେନି ଉଠି ପଳେଇବେ, ତାର ଭଗବାନ କେମିତି ଲାଗିବ, ଭଗବାନଙ୍କୁ ଆଟାଳ ଭୋଗ ଲାଗୁଛି ମାନେ ଆଟାଳ ଭୋଗ ଲାଗିବ, ଅଲଗା ଅଲଗା ଆମର ଏଇଠି 5 ମିନିଟ୍ କୋଉଠି 2 ମିନିଟ୍ ଡେରି ହେଉଛି, ଓଡ଼ିଶା ଭିତରେ ଏମିତି କରିଦେବେ କୋଉଠି ଆମର କେମିତି କେଟିଏ ଚେଞ୍ଜ ହେଉଛି, କିନ୍ତୁ ବିଦେଶରେ ଗୋଟେ ମିନିଟ୍ ଏପଟେ ନାହିଁ। ପ୍ରପାତ କହିଛନ୍ତି ଏଇ ଟାଇମ୍ରେ ଭୋଗ ଲାଗିବ ହିଁ ଲାଗିବ, ଆମର ଅଲଗା ମନ୍ଦିର ମାନଙ୍କରେ ମାୟପୁର ବୃନ୍ଦାବନ ଦିଲ୍ଲୀ ମନ୍ଦିର ଏଇ ଟାଇମ୍ରେ କାହିଁକି, ଏଇଟା ଗୋଟେ ଆମକୁ ଶିଖଉଛନ୍ତି ଭଗବାନ, ଭକ୍ତମାନେ ଆମକୁ ସିନ୍ସିୟରିଟି ଭଗବାନ ଜାଣିବାରେ ଏଇ ପିଲାଟି ଗମ୍ଭୀର ଅଛନ୍ତି, ରୋଷେଇଆ ପୂଜାରୀ ସବୁ ଏସବୁ ସିନ୍ସିୟର, ଏଇ 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 ପିତାମ ଭୀଷ୍ମଙ୍କ କଥାରେ ପଡ଼ିଛନ୍ତି। ପିତାମ ଭୀଷ୍ମ ଦେଖ କେତେବେଳେ ଶୁଣୁଥିଲେ ନା, ପିତାମ ଭୀଷ୍ମଙ୍କୁ ବହୁତ ସମାଲୋଚନା କରୁଛନ୍ତି ଯେ ଏ ପିତାମ ଭୀଷ୍ମଙ୍କ ଆମର ଅପର୍ଯ୍ୟାପ୍ତମ ବଲମ ଅସ୍ମାକମ୍ ଅପର୍ଯ୍ୟାପ୍ତମ ବଲମ ତଦସ୍ମାକମ୍ ବଲମ ଭୀଷ୍ମା ବିରକ୍ଷିତ, ଯଦିଓ ବଳ ଆମର ଅପରିମିତ କିନ୍ତୁ ପରାଜୟ ଆମର ହେଇଯିବ, କାହିଁକି ନା ଭୀଷ୍ମ ହଉଛନ୍ତି ଉଭୟ ପକ୍ଷପାତି, ଦୁର୍ଯ୍ୟୋଧନ କହୁଛି ତା ସ୍ନେହ ଅଛି ପାଣ୍ଡବମାନଙ୍କ ପ୍ରତି ଯୁଦ୍ଧ କରୁଛନ୍ତି ମୋ ପକ୍ଷରୁ, କିନ୍ତୁ ଭୀମ ପାଣ୍ଡବମାନଙ୍କର ସୈନ୍ୟ ଶକ୍ତିବଳ କମ୍ ହେଲେ ସୁଦ୍ଧା ସେମାନଙ୍କର ବିଜୟ କାହିଁକି ହେଇଯିବ, ସେମାନେ ଏକ ପକ୍ଷପାତି, ପିତା ଏହାଦ୍ୱାରା ପିତାମ ଭୀଷ୍ମଦେବଙ୍କୁ ସମାଲୋଚନା ସେ କରୁଛନ୍ତି, ଅର୍ଥାତ୍ ପିତାମ ଭୀଷ୍ମଙ୍କୁ ସତର୍କ କରିଦେଉଛି ଆପଣ ମୋ ପକ୍ଷରୁ ହିଁ ଯୁଦ୍ଧ କରିବା ଦରକାର, ପାଣ୍ଡବମାନଙ୍କ ପ୍ରତି ଆକର୍ଷିତ ହେବା ଉଚିତ ନୁହେଁ। ତାପରେ ଅନ୍ୟମାନଙ୍କୁ ପ୍ରଶଂସା କରୁଛନ୍ତି, ଦେଖ ପିତାମ ଭୀଷ୍ମଙ୍କୁ ତୁମେମାନେ ସମସ୍ତେ ନିଜ ନିଜର ଦାୟିତ୍ୱ ନିଜ ନିଜର ସ୍ଥାନମାନଙ୍କରେ ଯୁଦ୍ଧ ଘାଟିମାନଙ୍କରେ ରହିକି ପିତାମ ଭୀଷ୍ମଙ୍କୁ ସହାୟତା କରିବ, ପିତାମ ଭୀଷ୍ମ ମହାଜନ ନା, ଏଇ ସେଇଠି କଥା କଲି ବିଶ୍ରାମ ଥିଲା। ତସ୍ୟ ସଂଜୟନମ ସଂଜୟନମ ହର୍ଷମ କୁରୁବୁଦ୍ଧ ପିତାମହ ସିଂହନାଦ ସିଂହନାଦମ ବିନଦ୍ୟୋଚ୍ଚୈ ଶଙ୍ଖ ତଦ୍ରୋ ପ୍ରତାପବାନ। ତତ୍ପରେ ଅତି ପ୍ରତାପଶାଳୀ କୁରୁବଂଶଜ ପିତାମହ ଯୋଦ୍ଧାମାନଙ୍କର ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ଆନନ୍ଦ ଦେବା ନିମିତ୍ତ ସିଂହ ଗର୍ଜନ ସଦୃଶ ଅତି ଉଚ୍ଚ ସ୍ୱରରେ ଶଙ୍ଖନାଦ କରିବାକୁ ଲାଗିଲେ। ଏଠି ପିତାମହ ଭୀଷ୍ମଙ୍କର ଶଙ୍ଖନାଦକୁ ସିଂହ ସହ ତୁଳନା କରାଏ, ସିଂହ ଗର୍ଜନ ଭଳି, ବଣରେ ସିଂହ ଯେତେବେଳେ ଗର୍ଜନ କରନ୍ତି ସମସ୍ତ ପଶୁପକ୍ଷୀମାନେ ଭୀତତ୍ରସ୍ତ ହେଇଯାନ୍ତି, ଏଠି ଦୁର୍ଯ୍ୟୋଧନଙ୍କୁ ଆନନ୍ଦ ଦେବା ନିମିତ୍ତ, କିନ୍ତୁ ବଳଦେବ ବିଦ୍ୟାଭୂଷଣ କହୁଛନ୍ତି ଏର ବହୁତ ଶଙ୍ଖ ବଜେଇବାର ବହୁତ କାରଣ ଅଛନ୍ତି। ସଞ୍ଜୟ କହୁଛନ୍ତି କାହାକୁ, ଧୃତରାଷ୍ଟ୍ରଙ୍କୁ, ଦେଖ ବର୍ତ୍ତମାନ ଯୁଦ୍ଧ କେମିତି ହେବାକୁ ଯାଉଛି, ଆଚ୍ଛା ଯୁଦ୍ଧ ଆହ୍ୱାନ କିଏ କରିଛନ୍ତି, ମହାଭାରତ ଯୁଦ୍ଧକୁ ଯୁଦ୍ଧଟା ଏମିତି କ'ଣ ଆହ୍ୱାନ କରନ୍ତି, ଗୋଟେ କିଏ ଦୁର୍ଯ୍ୟୋଧନ କରିଛି ନା, ମୁଁ ଯୁଦ୍ଧ ଚାହୁଁଛି, ଦୁର୍ଯ୍ୟୋଧନ ଚାହୁଁଛି ନା, ତେଣୁ ଦୁର୍ଯ୍ୟୋଧନର ସେନାପତି ଯେତେବେଳେ ପ୍ରସ୍ତୁତ ହେଇଯିବ ସେ ଶଙ୍ଖ ବଜେ, ତେଣୁ ଦୁର୍ଯ୍ୟୋଧନର ସେନାପତି କିଏ ଥିଲେ, ପିତାମହ ଭୀଷ୍ମ, ତେଣୁ ଯୁଦ୍ଧ ଶଙ୍ଖ ବଜେଇଲା ମାତ୍ରେ ଯୁଦ୍ଧ ଘୋଷଣା କଲେ ଯେ ଯୁଦ୍ଧ ଆରମ୍ଭ ହେବ, ଆମେ ପ୍ରସ୍ତୁତ, ଏମିତି ନାହିଁ ଅତର୍କିତ ଆକ୍ରମଣ ହେବ ସେମିତି କିଛି ନାହିଁ, ବହୁତ କାରଣ ଇଏ ଯୁଦ୍ଧ ବିଷୟରେ ଥିଲେ ପିତାମହ ଭୀଷ୍ମ, ଆଉ ଗୁରୁ ପରଶୁରାମ ପାଖରୁ, ଭଗବାନ ପରଶୁରାମ ପାଖରୁ ଶିକ୍ଷା କରିଥିଲେ, ସେଥିପାଇଁ ପାଣ୍ଡବମାନେ କୌରବମାନେ ଜଣଙ୍କୁ ହିଁ ଚଏସ୍ କଲେ, ରାତ୍ରି ଯୁଦ୍ଧ ହେଇପାରିବନି, ଶଙ୍ଖ ବାଜିଲେ ହିଁ ସନ୍ଧ୍ୟା ହେଇଗଲା ମାନେ ଶଙ୍ଖ ବାଜିଲେ, କେବଳ ରାତ୍ରି ଯୁଦ୍ଧ ଗୋଟେ ଟାଇମ୍ ହେଇଥିଲା, ଜୟଦ୍ରଥ ସେବେଳେ ଭଗବାନ ଓଲଟା କରିଦେଇଥିଲେ, ରାତ୍ରି ଯେତେବେଳେ ଯେଉଁ ନିୟମ ଗୁଡ଼ିକ ହବ କେତେବେଳେ କେମିତି ଯୁଦ୍ଧ କରାଯିବ, ଆଉ କେହି ମାନେ ନିର୍ଦ୍ଦୟ କର୍ମ କରିପାରିବେନି, ଯେଉଁ କ'ଣ କୁହା ଦୁର୍ଦ୍ଦର୍ଶ କର୍ମ, ଦୁର୍ଦ୍ଦର୍ଶ ଶବ୍ଦ ଯେଉଁ ଲାଗେ, ଦୁର୍ଦ୍ଦର୍ଶ କର୍ମ କରିପାରିବେ ମାନେ ପଛରୁ ମାରିଦେବା, ପଦାତିକ ପଦାତିକକୁ ସହିତ ଯୁଦ୍ଧ କରିବ, ଅଶ୍ୱାରୋହୀ ଅଶ୍ୱାରୋହୀ ସହିତ ଯୁଦ୍ଧ କରିବ, ଗଜାରୋହୀ ଗଜାରୋହୀ ସହିତ ଯୁଦ୍ଧ କରିବ, ଏମିତି ନାହିଁ ଯେ ଅଛି ସେ ପଦାତିକକୁ ମାରିଦେବ, ନାହିଁ ସେମିତି କରିପାରିବେନି, ସେଠୁ ଧର୍ମ ଯୁଦ୍ଧ କୁହାଯାଉଛି ନା, ଯଦି ମରଣ ଥିଲା ବୀରତ୍ୱ ଥିଲା ଆଉ ଧର୍ମନୀତି ଥିଲା, ବହୁତ ଡିସିପ୍ଲିନ୍ ଯୁଦ୍ଧ, ଭାରତବର୍ଷ ଏମିତି ଥିଲା ଯେଉଁଠି ବିଧ୍ୱଂସ ଯୁଦ୍ଧ ହେଉଛି ଧର୍ମ, ଯୁଦ୍ଧରେ ଧର୍ମ ମାନୁଥିଲେ, ଆଉ କ'ଣ କୁହା, କେମିତି କେବେ ମରାଯିବନି, ଯେମିତି ଅସ୍ତ୍ର ହାତରୁ ଖସିଗଲା ମାତ୍ରେ ନାଇଁ ବଧ ହେବନି, ରଥର ପାହ୍ୟ ଭାଙ୍ଗିଗଲେ ଯେମିତି କର୍ଣ୍ଣ ରଥର ପାହ୍ୟ ଭାଙ୍ଗିଗଲେ ନା, ସେ ସମୟରେ ତାଙ୍କୁ ଅର୍ଜୁନକୁ ମାରିବା ପାଇଁ କହୁଛନ୍ତି, ଭଗବାନ ମାର ଏଇ ସମୟରେ, ସେ ମନା କରୁଛନ୍ତି, ଅର୍ଜୁନ ମନା କରୁଛନ୍ତି, କାରଣ ଅର୍ଜୁନ କହୁଛି ନାଇଁ ନା ପିତାମ ଭୀଷ୍ମ ମାତ୍ର ଆମେ ଏଇ ଇଏ ଯୁଦ୍ଧ ବିଦ୍ୟା ନୁହେଁ, ଇଏ ଧର୍ମ, ଶତ୍ରୁତା ନାହିଁ, ସେଠି ବୀରତ୍ୱର ନିଦର୍ଶନ, ବିଜୟ, ଯେମିତି ଅସୁର ଆଉ ଦେବତାମାନଙ୍କ ଭିତରେ ସବୁବେଳେ ଯେଉଁ ଯୁଦ୍ଧ ଲାଗେ ତାଙ୍କର ସେଭଳିଆ ଧର୍ମ ନୀତି ହିସାବରେ କରନ୍ତି, ପ୍ରାୟତଃ ଯୁଦ୍ଧ ଗୁଡ଼ିକ ସବୁ ଧର୍ମ ଉପରେ ହେଉଥିଲା, ଅଧର୍ମ ଉପରେ ଏମିତି ନାହିଁ, ଏମିତି ନାହିଁ ତାକୁ ରକେଟ୍ ମାଡ଼ କରିଦେବ ସେମିତି ବର୍ତ୍ତମାନ ଜିନିଷ ହେଉଛି, ନାହିଁ ସେମିତି ନାହିଁ, ପରେ ବୀରତ୍ୱ, ଅର୍ଜୁନ ମନା କରୁଥିଲା ନାଇଁ ନାଇଁ କର୍ଣ୍ଣଙ୍କୁ ଏଇ ସମୟରେ ମାରିବା ଅନୁଚିତ, ମାରିପାରିବେ, ଭଗବାନ ତ ସବୁ ନୀତି ଜାଣନ୍ତି ନା, ସବୁ ସବୁ ଗୋଟିଏ ଗୋଟିଏ ତା ଇତିହାସ କହିଲେ, ଆରେ ଇଏ କେଉଁ ନୀତିମାନ ଲୋକ, ଅନୀତି ଲୋକକୁ ଅନୀତିରେ ମାରିବାକୁ ପଡ଼ିବ, ସେ ଅର୍ଜୁନ ତଥାପି ରାଜି ହେଲେ, କହିଲେ ନାଇଁ ନାଇଁ, କାରଣ ଅଭିମନ୍ୟୁଙ୍କୁ ବଦ୍ଧ କରିଥିଲେ ଏମାନେ, ଏମାନେ ଯେଉଁ ସବୁ ବଦ୍ଧ କରିଥିଲେ ମାନେ, ତୁମେ ଘଣ୍ଟାଟାକୁ ପାଖରେ ରଖ, ସେ ପାଖରୁ ରଖିବ ଦେଖିବ, ତୁମେ ଦଶଟାରେ ଏପଟ ସେପଟ ହେଲେ ମୋତେ ଅନ୍ୟ ମନସ୍କମ ହେଉଛି, ତୁମେ ଅଟିତରେ ରଖି ଦେଖ, ଅଭିମନ୍ୟୁଙ୍କୁ ବଦ୍ଧ କରିବା ବିଷୟରେ ବି କହିଲେ, ଭଗବାନ ବୁଝେଇଦେଲେ ଇଏ ଅଭିମନ୍ୟୁଙ୍କୁ ବଦ୍ଧ କଲାବେଳେ କର୍ଣ୍ଣ କ'ଣ ଧର୍ମନୀତି ମାନ ଜାଣିନଥିଲେ, ଯେତେ ଜାଣୁଥିଲେ ସମସ୍ତେ ମାନେ ସମସ୍ତେ ଅତିରଥି ଗୋଟେ ଥିଲେ ଦ୍ରୋଣାଚାର୍ଯ୍ୟ, ଏମାନେ ସମସ୍ତେ ମିଶିଥିଲେ ନା, ସିକିମ ଧର୍ମନୀତି ମାନିଥିଲେ, ପ୍ରଥମ ଅର୍ଜୁନ କହିଲେ ନା ଏଇଟା କଠିନ ନୁହେଁ, ତାପରେ ଭଗବାନ ପରଶୁରାମଙ୍କର ଅଭିଶାପ କଥା ମନରେ ପକେଇଦେଲେ, ସରି ପରଶୁରାମ କଥା କର୍ଣ୍ଣ ଅଭିଶାପ ପାଇଥିଲା ନା, ଦୁଇ ଦୁଇଟା ଅଭିଶାପ ସେ ପାଇଛି, ହଁ କଣ କହୁଛି, ଏ ମୁଁ ସେ ତ ସେଇଆ କହୁନି, କିନ୍ତୁ ପରଶୁରାମଙ୍କର ଯେଉଁ ଅଭିଶାପ ସେ ପାଇଛନ୍ତି ଗୋମାତା ହିଁ ବୋଧ କରିଛନ୍ତି, ଏମିତି ଅଜାଣତରେ ଗୋମାତା ହିଁ ମାରିଦେଇଥିଲେ, ଭଗବାନ ସବୁ ଅଭିଶାପକୁ ମନରେ ପକାଇଦେଲେ, ଆଉ ଇଏ ଅଭିଶାପ ଏଇ ସମୟରେ ହିଁ ତାର ମୃତ୍ୟୁ ହବ, ଅଭିଶାପ ସେ ପାଇଛନ୍ତି, ଭଗବାନ ସବୁ ଜାଣନ୍ତି, କେହି ପିତାମ ଭୀଷ୍ମ ଏଭଳି ଯେହେତୁ ସେନାପତି ନା, ସେ ସବୁ ଆଉ ଯୁଦ୍ଧର ବିଶାରଦ ଧର୍ମନୀତି ସବୁ ଜାଣନ୍ତି, ସେ ସବୁ ନିୟମ କରିଥିଲେ ଏଇ ହିସାବରେ ଯୁଦ୍ଧ ହବ, କେହି କେହି ତ ସବୁ କୁହନ୍ତି ଅବଶ୍ୟ ମୁଁ କହିଁ ମହାଭାରତରେ ଥାଇପାରେ, ମୁଁ ସେତେବେଳେ ବହୁତ 10-15 ବର୍ଷ 20 ବର୍ଷ ତଳେ ପଢ଼ିଥିଲି, ସେତେବେଳେ କମ୍ ବୁଦ୍ଧି ଥିଲା, କେହି କେହି କୁହନ୍ତି ତାଙ୍କର ଯୁଦ୍ଧ ସରିଲେ ସନ୍ଧ୍ୟାବେଳକୁ ସାଙ୍ଗରେ ଗୋଟେ ଜାଗାରେ ରୋଷେଇ ହେଉଥିଲା, ଯେଉଁ ମହାଭାରତ ଯୁଦ୍ଧରେ 2ଟା ହାଣ୍ଡି ବସିନଥିଲା, ମୁଁ ଗୋଟେ କେଉଁଠି ଗଳ୍ପ ଶୁଣିଥିଲି, ଏଇଟା ବିଦେଶୀମାନେ କିଏ ଆସିକି ଆକ୍ରମଣ କରୁଥିଲେ, ଆମର ହିମାଳୟ ଆମର ଯେଉଁ ଆକ୍ରମଣ କରନ୍ତି କାଶ୍ମୀର ସାଇଡ଼ରେ ଆକ୍ରମଣ କରୁଥିଲେ, ସେ କେବେ ଆକ୍ରମଣ କରନ୍ତିନି, ଡରନ୍ତି ଭାରତୀୟ ସୈନ୍ୟମାନଙ୍କୁ ଦେଖିକି, ସେ ଡରିଯାଆନ୍ତି, କେବେ ଆକ୍ରମଣ କରନ୍ତିନି, କାରଣ ତାଙ୍କର ବେଶୀ ଟେକ୍ନିକ୍ ସବୁ ରହିଛି, କିନ୍ତୁ କିନ୍ତୁ ଏମାନେ ବହୁତ ଏକଜୁଟ୍, ଭାରତୀୟ ଲୋକମାନଙ୍କର ଆମର ସୈନ୍ୟମାନେ ବହୁତ ଆମ ଦେଶରେ ବହୁତ କିଛି କାମ କରୁଛନ୍ତି ନା, ଭାରତୀୟ ସୈନ୍ୟମାନେ ସବୁବେଳେ ସମଗ୍ର ବିଶ୍ୱରେ ନାମ, ତାଙ୍କର ସବୁ ଅସ୍ତ୍ରଶସ୍ତ୍ର ଅଛି, ଆମର କିନ୍ତୁ ସୈନ୍ୟ। ଭାରତର ଜୟ ଯବାନ ଜୟ କିଷାନ ସେଥିପାଇଁ କୁହାଯାଏ, କୁହାଯାଏନି ଜୟ ଯବାନ ଜୟ କିଷାନ, ଆମର କିଷାନ ଆଉ ଯବାନ ଆମ ଦେଶ ପାଇଁ ବହୁତ କିଛି କରିଛନ୍ତି। ଅଲଗା ଦେଶର ନେତାମାନେ ବହୁତ କିଛି କରିଛନ୍ତି, କେଉଁ ଦେଶର ଅଫିସର ମାନେ କିଛି ସବୁ କାଟେଗୋରି ଅଛି, ମୁଁ ସେଗୁଡ଼ା କହିଲା ସବୁ ପଲିଟିକାଲ ଜିନିଷ, ଆଜିକାଲି ସବୁ ମିଡ଼ିଆ ଉପରେ ଦୁନିଆ ସମସ୍ୟା। ଆମ ଦେଶ କେବଳ ବଡ଼ ଯେତେବେଳେ ହେଉଛି, ଆମ ଦେଶର ଯେଉଁ ସୁରକ୍ଷା ରହିଛି କେବଳ ଯବାନ ଆଉ କିଷାନ, ଆମ ଦେଶର ଅଲଗା ଯେଉଁ କାଟେଗୋରି ଲୋକ ରହିଲେ ଅଫିସର ଏମାନଙ୍କର ସେତିକି ନାହିଁ, ନେତା ଏମାନଙ୍କର ସେତିକି ଭାରତ ପ୍ରସ୍ତୁତି ନାହିଁ, ସେଥିପାଇଁ ଯବାନ କିଷାନ, ଜୟ ଯବାନ ଜୟ କିଷାନ କୁହାଯାଏ। ମୁଁ ଗୋଟେ କେଉଁଠି ପଢ଼ୁଥିଲି, ଏବେ ଗୋଟେ କି ପିଲା ଛାଡ଼ିଥିଲା ନା କ'ଣ ଗୋଟେ କେଉଁଠି ପଢ଼ୁଥିଲି, ସେ ରାଜନୀତି କଥା ନୁହେଁ, ତାଙ୍କ ଆଦର୍ଶଟା ମୋତେ ବହୁତ ଭଲ ଲାଗିଲା। ଏ ଯେଉଁ ଆମର ଥିଲେ ଲାଲ ବାହାଦୁର ଶାସ୍ତ୍ରୀ, ତାସ୍କେଣ୍ଡର ତ ଚାଲିଗଲେ, ସେ ଏଭଳି ଏକ ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କୁ ବାରବାର କାଶ୍ମୀର ଡକା ହଉଥିଲା। ଏବେ ସେ ଷ୍ଟୋରୀଟା ପଢ଼ୁଥିଲି, ତାଙ୍କୁ କାଶ୍ମୀର ବାରବାର ଡକା ହଉଥିଲା, କିଏ ଡାକୁଥିଲେ କି ଜବାହରଲାଲ ନେହେରୁ, ନେହେରୁ ଡାକୁଥିଲେ ଶାସ୍ତ୍ରୀ ତୁମେ ଟିକେ କାଶ୍ମୀର ଆସ, ଟିକେ କାଶ୍ମୀର ଆସ, ସବୁ ଡାକୁଥିଲେ। ସେ କହିଲେ ନା ମୁଁ କାଶ୍ମୀର ଯିବିନି, ବହୁତ ମାନେ ରିଲକ୍ଟାଣ୍ଟ ହୁଅନ୍ତି, ଯିବା ପାଇଁ ବହୁତ ଦ୍ୱିଧାବିଧ କରନ୍ତି, କାହିଁକି ଆସୁନା, ନା ମୋର ଥଣ୍ଡା ବସ୍ତ୍ର ନାହିଁ। ସେ ଭାରତର ପ୍ରଧାନମନ୍ତ୍ରୀ, ଏତେ ବଡ଼ ଲୋକ ଥିଲେ, ତାଙ୍କର ଗୋଟେ କୋର୍ଟ ନଥିଲା। କହିଲେ ତୁମେ ଆସ, କାରଣ କାଶ୍ମୀରଟା କ'ଣ ଥଣ୍ଡା ଜାଗା ନା। ସେ ଗଲା ପରେ ତାଙ୍କୁ ନେହେରୁ ଗୋଟେ କୋର୍ଟ ଦେଇଥିଲେ, ସେଇଟା ପିନ୍ଧୁଥିଲେ। ଦେଶର ନେତାମାନେ ଏମିତି ଥିଲେ, ସେ ଗୋଟେ କି ପିଲା ପଠେଇଥିଲା ଆମକୁ। ଆଉ ଗୋଟେ ତାଙ୍କର ଗାଡ଼ି ନାହିଁ, ଗୋଟେ ତାଙ୍କର କାର୍ ନଥିଲା, ସେ ଲୋନ୍ କରିଥିଲେ ଭାରତ ଆମର ଯେଉଁ ବ୍ୟାଙ୍କରୁ, ସେ ଲୋନ୍ କରିଥିଲେ ବ୍ୟାଙ୍କରୁ ନା କେଉଁଠି ଗୋଟେ ଲୋନ୍ କରିଥିଲେ, କେତେ କେତେ ଶହ ଟଙ୍କା ଲୋନ୍ କରିଥିଲେ। ସେତେବେଳେ ଲୋନ୍ କରି ଗୋଟେ ପୁରୁଣା କାର୍, ଆମର ଯେଉଁ ଆମ୍ବାସଡ଼ର କାର୍ ଭଳିଆ, ସେତେବେଳେ ଆମ୍ବାସଡ଼ର ନା ଆହୁରି ପୁରୁଣା ଯୁଗ ଥିଲା, ସେ କି କାର୍ ଗୋଟେ କିଣିଥିଲେ। ସେ କାର୍ କିଣିଲା ପରେ କିନ୍ତୁ ନେହେରୁ ଅଳ୍ପ ଦିନ, ସରି ଶାସ୍ତ୍ରୀ ଅଳ୍ପ ଦିନ ଯାଇଛନ୍ତି, ଚାଲିଗଲେ, କିନ୍ତୁ କାର୍ ଲୋନ୍ଟା ସୁଝା ହେଇନି। ତା ନୋଟିସ୍ ଯେତେବେଳେ ବ୍ୟାଙ୍କ ନୋଟିସ୍ ଯେତେବେଳେ ତାଙ୍କ ପତ୍ନୀଙ୍କ କତିକି ପାଇଗଲା, ପତ୍ନୀ ସଙ୍ଗେ ସଙ୍ଗେ ବହୁତ ଯୋଗାଡ଼ ଯନ୍ତ୍ର କରି ପଇସାକୁ ଫେରାଇଦେଲେ। ମାନେ ପ୍ରଧାନମନ୍ତ୍ରୀ ସେ ଲୋନ୍ କରୁଥିଲେ। ମୁଁ ଏଇ କଥା କହୁଥିଲି, ଯେଉଁ ଯବାନ କିଷାନ ଏ ସୈନ୍ୟମାନେ ଏକ ଜାଗାରେ, ମହାଭାରତ ଯୁଦ୍ଧ କଥା କହୁଥିଲି, ଏକ ଜାଗା ରୋଷେଇ ହଉଥିଲା। ଏ ରୋଷେଇ କଥା କହୁଥିଲେ, ଆମର ଯେଉଁ ଭାରତର ସୈନ୍ୟମାନେ ଥିଲେ, ବହୁତ ବାର ଆସନ୍ତି ବିଦେଶୀମାନେ ଭୟ କରିକି ପଳାନ୍ତି, କିନ୍ତୁ ଥରେ ଆସିଲେ ଦେଖିଲେ କହିଲେ ଏଥର ଭାରତକୁ ଆମେ ଜିତି ନେବୁ, କାହିଁକି ସେ ଦେଖିଲେ ଆମର ସୈନ୍ୟମାନେ ଦୁଇ ଜାଗା ରୋଷେଇ କରି ଖାଉଛନ୍ତି, ଦୁଇ ଜାଗା ରୋଷେଇ କରି ଖାଉଛନ୍ତି ମାନେ ସେ କ'ଣ ଜାଣିଦେଲେ ଆଙ୍କ ଭିତରେ କିଛି ଗ୍ୟାପ୍ ଅଛି, ଏହିପରି ଆମେ ଯଦି ଆମେ ଯୁଦ୍ଧ କରିବୁ ବିଜୟ ଲାଭ କରିଥାଉ। ପାଣ୍ଡବମାନଙ୍କର କୌରବମାନଙ୍କର ଯଦି ଧର୍ମ ପାଇଁ ଯୁଦ୍ଧ ହଉଥିଲା, ନ୍ୟାୟ ପାଇଁ ଯୁଦ୍ଧ ହଉଥିଲା, ହିଂସା ପାଇଁ ଯୁଦ୍ଧ ହଉନଥିଲା, ଏବେ ଏଇଟାକୁ ହିଂସା ଯୁଦ୍ଧ କହିପାରିବନି। ଆଉ ହିଂସା ଯେଉଁଠି ଯେଉଁଠି ହେଇଛି ଭଗବାନ ତା ପ୍ରତିଶୋଧ ନେଇଛନ୍ତି, ସେଥିପାଇଁ ଅଭିମନ୍ୟୁ ବଧଟା ଏଇଟା ହିଂସାରେ ଗଲା, ତା ପ୍ରତିଶୋଧ ଭଗବାନ କହିଛି ନାହିଁ ତମକୁ ପ୍ରତିଶୋଧ ନେବାକୁ ପଡ଼ିବ, ହିଂସା ଏଠି ରହିବନି। ସେଥିପାଇଁ ଅର୍ଜୁନଙ୍କର ଯେଉଁ ଦଶଟା ନାମ ଭିତରେ ଗୋଟେ ନାମ ରହିଛି, ଆସିବ ସେ ପ୍ରସଙ୍ଗ, ସେ କେବେ ବି ଭୁଲ କରନ୍ତିନି ଯୁଦ୍ଧରେ। ସେଥିପାଇଁ ଯେତେବେଳେ ଭୁଲ ଆସିଛି ଭଗବାନ କହିଛନ୍ତି ତୁମେ ମାର ବୋଲି, ଯେମିତି ଆମର ସୂର୍ଯ୍ୟ ଅସ୍ତ ହେଇଗଲା, ଏଠି ଯଦରଥ ମାରିବା ପାଇଁ କହିଲେ ମନା କଲେ, ଅର୍ଜୁନ କହିଲେ ନାଇଁ ମୁଁ ଏଇଟା କରିବିନି, ଏଇଟା ଏଇଟା ଠିକ୍ ଜିନିଷ ନୁହେଁ, ଭଗବାନ କହୁଛନ୍ତି ନାଇଁ ତୁମକୁ କରିବାକୁ ପଡ଼ିବ, କାରଣ ପ୍ରକୃତରେ ସୂର୍ଯ୍ୟ ଅସ୍ତ ହେଇନଥିଲେ। ଏ କର୍ଣ୍ଣକୁ ଯେମିତି ମରାଗଲା, ତାର ଅଭିଶାପକୁ ଭଗବାନ ଦେଖିକି ମାରିଲେ। ଏମାନଙ୍କର ଏଠି ଅନ୍ୟାୟଟା ଲାଗିପାରିବନି, ଏଠି ଅନ୍ୟାୟ କିଛି କହିହେବନି, ଏଇଟା ଅନ୍ୟାୟ, ଭଗବାନ ଅନ୍ୟାୟ କଲେ ନା, ଅନ୍ୟାୟ ଭଗବାନ କେବେ ହିଁ କରିବେ ନା, ଅନ୍ୟାୟ ବ୍ୟକ୍ତିକୁ ଆଉ କ'ଣ କରାଯିବ, ଯେମିତି ଗୋଟେ ଲୋକଟା ଆଉ ଗୋଟେ ଲୋକକୁ ମର୍ଡର କରୁଥିବ ତାକୁ କ'ଣ କରାହଉଛି, ଭାବିଲେ ଫାଶୀ କାହିଁ, ଆଜିକାଲି ଫାଶୀ କେଉଁଠି ଅଛି, ଫାଶୀ ତ ଉଠିଗଲାଣି। ଆଗରୁ ମନୁ ମହାରାଜ ଯାହା କହିଛନ୍ତି ନା, ମନୁ ମହାରାଜ କହିଛନ୍ତି ଯିଏ ଯିଏ ଯାହାକୁ ମାରିଲା ତାକୁ ତୁମେ ଫାଶୀ ଦେଇଦିଅ, ତାକୁ ରାଜା ମାରିଦେଲେ ସିଏ ସେ ଦଣ୍ଡରୁ ମୁକ୍ତ ହେଇଯିବ, ପରଜନ୍ମରେ କଷ୍ଟ ଭୋଗିବାକୁ ପଡ଼ିବ, ଏବେ କ'ଣ ପଇସା ପତ୍ର ଦେଇ ଖସିକି ପଳେଇ ଆସୁଛୁ। ସିଏ ହିଂସା କଲା ନା, ସିଏ ତାକୁ ସାଙ୍ଗେ ସାଙ୍ଗେ ଫାଶୀ ଦିଆ ହଉଥିଲା। ରାଜା ଫାଶୀ ଦେବାଟା ହିଂସା ନୁହେଁ, କାରଣ ସିଏ ଦୋଷୀଟା, ସେ ଭଗବାନ ରାଜା ବୋଲି ତାଙ୍କ ଇଚ୍ଛା ଯୁଦ୍ଧଟା ହେଇଛି ନା, ତେଣୁ ଯେଉଁମାନେ ଭୁଲ କରୁଛନ୍ତି ତାଙ୍କୁ ସୁଦଣ୍ଡ ଦିଆହେଲା, ଅସୁବିଧା କ'ଣ ହେଲା, ନ୍ୟାୟ ଅନ୍ୟାୟ କାହିଁ ବିଚାର କରାହବ? ଜଜ୍ କାହାକୁ ଫାଶୀ ଦେବାଟା ତାକୁ ଜଜ୍କୁ ଅନ୍ୟାୟ ବୋଲି କୁହା ହବ କି? ଜଜ୍ର କିଛି ଚିନ୍ତା ନାହିଁ, କିଏ ଜେଲ୍କୁ ଗଲା କିଏ ଜେଲ୍ରୁ ପଳେଇ ଆସିଲା, ଜଜ୍ର କ'ଣ କାମ? ସେ କ'ଣ ଦେଖିବ? କେବଳ ଲ ନିୟମଟାକୁ ଦେଖୁଛି ନା ଜଜ୍? ଆଉ ଜେଲ୍କୁ କିଏ ଚାଲିଗଲେ ତା ମନ ଦୁଃଖ ନାହିଁ, ଇଏ ଲୋକଟା ଗରିବ ଲୋକ ଇଏ ଚୋରି କରିଦେଲା ଜେଲ୍କୁ ଗଲା, ତାର ମନ ଦୁଃଖ ନାହିଁ। ଯଦି ଜଜ୍ ପ୍ରତିଦିନ ସୁଖ ଦୁଃଖ କଥା ଚିନ୍ତା କରିବ ତାହେଲେ ସେ ବସିପାରିବନି, ସେ ପାଗଳ ହେଇକି ପଳେଇ ଆସିବ। ଏତେ ଲୋକ ଗୁଡ଼ାକ ମୁଁ ଜେଲ୍ ଭିତରୁ ବରିବି, ଏ ଚୋରଟା କାହିଁ ବାହାରି ଆସିଲା ଜେଲ୍ରୁ? ନାଇଁ, ସିଏ ନିୟମର ବନ୍ଧା, ତାର ନିୟମ ସହିତ ସମ୍ପର୍କ, ସୁଖ ଦୁଃଖ ସହିତ ଭଗବାନ ସେଇଭଳି, କିଏ କଷ୍ଟ ପାଉଛି କିଏ ଦୁଃଖ ପାଉଛି ସୁଖ ପାଉଛି ତା ସହିତ କିଛି ସମ୍ପର୍କ ନାହିଁ ଭଗବାନଙ୍କର। ଭଗବାନ ଯେଉଁ ବିଧି ସ୍ଥାପନ କରିଛନ୍ତି ଧର୍ମ, ସେଟାକୁ ଯିଏ ମାନିବ ସେ ସୁଖରେ ରହିବ, ଯିଏ ନ ମାନିଲା ସେ ଧାର୍ମିକ ହେଇଥାଉ, କେତେ ଗୋଟେ ଆଦର୍ଶବାନ ଲୋକ ହେଇଥାଉ, କ'ଣ ହେଇଥାଉ, ସେଥିରେ କିଛି ଅସୁବିଧା ନାହିଁ, ତାକୁ କଷ୍ଟ ଭୋଗିବାକୁ ପଡ଼ିବ। ଭଗବାନଙ୍କର ଲ ସହିତ କାମ, ସେ ଯେଉଁ ନିୟମ ତିଆରି କରିଛ, ସୁଖ ଦୁଃଖ ସହିତ କିଛି କାମ ନାହିଁ। ଏଇ କଥାରେ ପିତାମହ ଭୀଷ୍ମଙ୍କ କଥାରେ କହୁଥିଲି, ପିତାମହ ଭୀଷ୍ମ ବହୁତ ଧୀର ଶଙ୍ଖ ବଜେଇଦେଲେ ଯୁଦ୍ଧ ଆରମ୍ଭ ହେଇଗଲା, କିନ୍ତୁ ବଳଦେବ ଦର୍ଶନ କହୁଛନ୍ତି ଏବଂ ଦୁର୍ଯ୍ୟୋଧନ କୃତାମ ସ୍ୱସ୍ତୁତିମ ଅବଧାର୍ଯ୍ୟ ସହର୍ଷ ଭୀଷ୍ମ ସ୍ତତ ଅନ୍ତର୍ଜାତ ଭୀତମ ଉତ୍ସାଦୟିତମ ଶଙ୍ଖନ ଦଧାବ ଇତ୍ୟାହ। ଦୁର୍ଯ୍ୟୋଧନଙ୍କର ସ୍ତୁତି, ଦୁର୍ଯ୍ୟୋଧନ ବହୁତ ସ୍ତୁତି କଲେ ନା କାହାକୁ? ପିତାମହ ଭୀଷ୍ମଙ୍କୁ, ଯେ ଆଙ୍କ ପାଇଁ ହିଁ ଆମର ବିଜୟ ହବ, ଭଲ ମନ୍ଦ ହବ। ଦୁର୍ଯ୍ୟୋଧନ ଖୁସି କରିବା ପାଇଁ ଶଙ୍ଖ ବଜେଇଦେଲେ, ଏଇଟା ପ୍ରବାଦ ସେ କଥା ଲେଖିଛନ୍ତି। ସ୍ତତ ଅନ୍ତର୍ଜାତ ଭୀତମ ଉତ୍ସାଦୟିତମ ଶଙ୍ଖନ ଦଧ୍ନାବ ଇତ୍ୟାହ। ଅନ୍ତର କିନ୍ତୁ ଭୟ ଥିଲା ନା, ଏ ଶଙ୍ଖଟା ତାହେଲେ ବଜେଇଦେଲେ ତାର ଭୟ ଟିକେ ଦୂର ହେଇଗଲା, ଯାହା ହଉ ପିତାମହ ଭୀଷ୍ମ ମୋତେ ସପୋର୍ଟ କରୁଛନ୍ତି, ଖୁସି ବଜେଇଦେଲେ ଅଶଙ୍ଖ। କିନ୍ତୁ ଶଙ୍ଖ ବଜେଇବାର କାରଣ ତାହା ନୁହେଁ। ବଳଦେବ ଦର୍ଶନ ବହୁତ ସୁନ୍ଦର ଲେଖିଛନ୍ତି, ମୁଖେନ କିଞ୍ଚିତ ଅନୁକ୍ତା ଶଙ୍ଖନାଦ ମାତ୍ରମ କରଣେନ ଜୟ ପରାଜୟ ଖଲୁ ଈଶ୍ୱରାଧୀନ। ସେ ମହାଜନ ନା ବହୁତ ସୁନ୍ଦର ଭାବ ପ୍ରକଟ କରାଉଛନ୍ତି, ମୁହଁରେ ଆଉ କିଛି କହିଲେନି। ଦୁର୍ଯ୍ୟୋଧନ ତ ସୁଖ ଭୂତର ବିଜୟ ହବ କି ପରାଜୟ ହବ, ଶଙ୍ଖଟା ବଜେଇ ଦେଇକି ସେ କ'ଣ କରୁଛନ୍ତି ନା, ମୁଖରେ କିଛି ନ କହି ଶଙ୍ଖ ବଜେଇକି କିଞ୍ଚିତ ଅନୁକ୍ତା କିଛି ନ କହିକି ଶଙ୍ଖନାଦ ମାତ୍ର ଶଙ୍ଖନାଦ ମାତ୍ର କରି ଶଙ୍ଖନାଦ ମାତ୍ର କରଣେନ ଶଙ୍ଖନାଦ ମାତ୍ର କରିକି ଜୟ ପରାଜୟ ଖଲୁ ଈଶ୍ୱର ଅଧୀନ। ତୁମେ ଯୋଉ ମୋ ଉପରେ ଛାଡ଼ି ଦଉଛ, କାହା ଉପରେ? ଦୁର୍ଯ୍ୟୋଧନ ଭୀଷ୍ମ ଉପରେ ଛାଡ଼ି ଦଉଛି ନା, ଆଉ ତୁମ ପାଇଁ ହିଁ ମୋର ବିଜୟ, ମୋତେ ତୁମେ ଯୋଡ଼ନି। ସୁଖ ଦୁଃଖର କାରଣ କୌଣସି ବ୍ୟକ୍ତି ନୁହନ୍ତି, ଜୟ ପରାଜୟର କାରଣ କୌଣସି ବ୍ୟକ୍ତି ନୁହନ୍ତି, ଇଏ ଭାଗବତର ସିଦ୍ଧାନ୍ତ ବୃତ୍ତାସୁର ପ୍ରଭୁ ଦଉଛନ୍ତି। କେହି କାହା ପାଇଁ ସୁଖ ପାଉନାହାନ୍ତି, କେହି କାହା ପାଇଁ ଦୁଃଖ ପାଉନାହାନ୍ତି, ଭାଗବତ ସିଦ୍ଧାନ୍ତ ବହୁତ ଉଚ୍ଚ ନା ଆଉ ନା କ'ଣ ଭାବିଲେ? ତୁମେ କ'ଣ କହ, ମୋ ପୁଅଟା ଖରାପ ହେଇଗଲା, ମୋର ଏମିତି ମୋର ହେଇଗଲା, ମୋର କିଏ କହୁଛି ମୋର ଝିଅଟା ଖରାପ ହେଲା, କିଏ କହୁଛି ମୋର ଚାକିରି ନାହିଁ, ନା କ'ଣ? ସମସ୍ତେ ଅନ୍ୟ ଗୋଟେ ଦୋଷ ଦଉଛନ୍ତି ନା, ଆଉ ମୁଁ ଏତେ ପାଠ ପଢ଼ିଥିଲି ମୋର ଚାକିରି ମିଳିଲାନି, ସେ କିଏ କହୁଛି ମୁଁ ବାହା ହେଲି ମୋ ସ୍ତ୍ରୀଟା ଖରାପ ପଡ଼ିଗଲା, ଆଉ କିଏ କହୁଛି ମୁଁ ଝିଅଟାକୁ ବିବାହ କରିଥିଲି ତା ସ୍ୱାମୀଟା ଖରାପ ପଡ଼ିବ, ସଂସାର ସମସ୍ତେ ଅନ୍ୟକୁ ଦୋଷ ଦେବାର ଏଇଟା ସ୍ୱାଭାବିକ ଆସିବ, କାରଣ କିନ୍ତୁ କେହି ନିଜର କଥା ଚିନ୍ତା କରନ୍ତିନି, ଯେ ସମସ୍ତେ ବିଚାର କରିବା ଦରକାର। ଭାଗବତର ସିଦ୍ଧାନ୍ତ ସୁଖ ଦୁଃଖ ଯାହା ଜୀବନ ଆସୁଛି ନା, ଏହାର କର୍ତ୍ତା କେହି ନାହାନ୍ତି। ବହୁତ ଲୋକ ସୁଖ ଦୁଃଖ ପାଇଁ ବହୁତ ଲୋକଙ୍କୁ କାରଣ ଦିଅନ୍ତି, ଇଏ କାହା କେଉଁ ଭାଗବତ ଭାଗବତର ଭିକ୍ଷୁ ଗୀତା ଅବନ୍ତୀନଗରର, ଅବନ୍ତୀନଗର ଆମର କୋଉଟା ଉଜ୍ଜୟିନୀ, ଅବନ୍ତୀନଗରର ଯେଉଁ ଭିକ୍ଷୁକ ବ୍ରାହ୍ମଣ ଥିଲା ଭାରି କୃପଣ, ସେ ଯେଉଁ ଭିକ୍ଷୁ ଗୀତା ଗାଇଛି, ବ୍ରାହ୍ମଣ ଗୀତ ଗାଇଛି ଯେଉଁ, ସେଥିରେ ସିଏ ଏତେ ସୁନ୍ଦର ପ୍ରବଚନ, ତାକୁ ତ ଆଜିକାଲି ବୁଝିବା କଷ୍ଟ, ସଭା ସମିତିରେ କହିବ କିଏ ସୁଖ ଦୁଃଖର କାରଣ, କିଏ ଭଗବାନଙ୍କୁ କାରଣ ଦଉଛି, କିଏ କର୍ମକୁ କାରଣ ଦଉଛି, କିଏ ସ୍ଥାନକୁ କାରଣ ଦଉଛି, କେତେ ପ୍ରକାର ନାହିଁ। ସୁଖ ଦୁଃଖର କାରଣ ହଉଛି କେବଳ ବ୍ୟକ୍ତି ନିଜେ, ଆଉ କେହି ନୁହେଁ। ଆମର ସୁଖ ଦୁଃଖର କାରଣ କେହି ନୁହନ୍ତି, କେହି କେହି ଆମକୁ ସୁଖ ଦେଇପାରିବେନି, କେହି ଆମକୁ ଯାହା ସୁଖ ପାଇବାର ଅଛି ତୁମକୁ ସେଭଳିଆ ଲୋକ ଆସିକି ମିଳିବେ, ସେ ସୁଖ ଦେବେ। ଯାହା ଦୁଃଖ ପାଇବାର ଅଛି ସେଭଳି ସ୍ତ୍ରୀ ପୁତ୍ର କନ୍ୟା ପିତା ମାତା, ଇଏ କିଛି ନା, ଏ ସଂସାରଟା ଗୋଟେ କ'ଣ, ଇଏ ସେ ଯୋଉ ବାବୁଲାକୁ ଦେଖିଛ, ଏଇଟା ନଡ଼ିଆ ପିଞ୍ଚ, ମୁଁ ନଡ଼ିଆ ପିଞ୍ଚ କାଠିରେ କାଠିରେ ସେ ଯୋଉ କର୍କ ଗୁଡ଼ା, କର୍କ କ'ଣ କହୁଛ, ଏଇ ଯେଉଁ ସୋଲକୁ, ସୋଲକୁ କାଟିକି ଗୋଟେ ଚଢ଼େଇ କରିଥିବ, ବୁଝିଲ ନା, କାଟି ତାର ଗେଞ୍ଜି ଦେଇକି ତାର ମଝିରେ କାଟିକି ତାର କାଟି ଗେଞ୍ଜିଦେବ, ସାଙ୍ଗେ ସାଙ୍ଗେ ଗୋଟେ ଚଢ଼େଇ କରିଦେବ, ଗୋଟେ ମୟୂର କରିଦେବ, ବୁଝିଲ ନା, ଦେଖ ଯୋଡ଼ା ହେଇଗଲା କେତେ ସୁନ୍ଦର ଦେଖୁଛି, କାଟିଦେଲ ସବୁ ଗଲା, ସେ ଘଣ କାଠରେ ଖାଲି ଯୋଡ଼ା ହେଇଛି, ଏ ସଂସାରଟାକୁ ଏଇଭଳିଆ ଖାଲି ଯୋଡ଼ି ଦିଆହେଉଛି, ଏ ତୋ ତାର ପୁଅ ସେ ତାର ଭାଇ କୋଉଠି କୋଉଠି ଗୋଟେ ଖିଲ ମାରିଦେଇକି ସୁନ୍ଦର ଦେଖା ହେଇଗଲା ପୁରା, ଭାଇ ମାଲିକ ଗଡ଼ିଛି ନା କଢ଼ା ହେଇଛି ଗୋଟେ ଗୋଟେ, ତାପରେ ଗଲା ଆଉ କ'ଣ, ତାକୁ ଖୋଲିଦେଲେ ଯେ ପକ୍ଷୀଟା କରିଥିବ ସିଏ, ତା ଦେହରୁ ପରଟା କାଟିଦେବ ମୁଖଟା, ସେ କେମିତି ଦେଖାହବ ସେଭଳିଆ, ସେ ଯୋଡ଼ା ଜିନିଷ ସଂସାରରେ ଯେଉଁ ସମ୍ବନ୍ଧ ଗୁଡ଼ାକ, ଏଇଟାକୁ ତ ବାହାର ଲୋକଙ୍କୁ କହିହବନି, କିନ୍ତୁ ଏଇଟା ଏଇଟା ଭକ୍ତମାନଙ୍କର ଏଇଟା ବି ଜାଣିବା ଦରକାର, ଆମର ଯେଉଁ ସମ୍ବନ୍ଧଟା ଏଇଟା କୌଣସି ଭଗବତ ସମ୍ବନ୍ଧରେ କେବଳ ସମ୍ବନ୍ଧ, ବ୍ୟକ୍ତି ସହିତ କିଛି ସମ୍ପର୍କ ନାହିଁ, ହଁ ବୁଝିପାରିଲେ କି ନାହିଁ, ତୁମର ଯଦି କହିବ ବାବା ତୁମର ମୋ ପୁଅଟା ମୋ ସ୍ତ୍ରୀଟା ମୋର ଘରଟା, ତୁମର ଏଇଟା ତୁମ ସମ୍ବନ୍ଧ ରହିଛି, ଆମେ କ'ଣ ଆମେ ବର୍ତ୍ତମାନ ତୁମକୁ ଯାହା ଦୃଷ୍ଟିରେ ଦେଖୁଛୁ ସିଏ ତାଙ୍କୁ ଯାଇ ଦୃଷ୍ଟିରେ ସିଏ ସେ ଦୃଷ୍ଟିରେ ସେ ସେ ସମସ୍ତେ ଆମେ ସମସ୍ତେ ନିଜର, ଆମର କ'ଣ ବାପା ମା କ'ଣ ଘର କ'ଣ, ଆମର ସମ୍ବନ୍ଧ ଭଗବାନଙ୍କ ସହିତ, କିଏ ଭଗବାନଙ୍କର ଭକ୍ତ, ଇଏ ଭଗବାନଙ୍କର ଗୋଟେ ଜୀବ, ଇଏ ତାର ତା କର୍ମ କରୁଛି, ତା ପ୍ରତି ଯେତିକି ସମ୍ମାନ ଦେବା କଥା ଦିଏ, ଆଉ ନିଜର ସମ୍ବନ୍ଧ ଯେଉଁ ରହୁଛି ସେଇଟା ତ ବଡ଼ ଅଡ଼ୁଆ ହେଇଯିବ, ସେଥିପାଇଁ ମାମକା ପାଣ୍ଡବ ସେବେ ଯେଉଁ କହିଦେଲେ ସେଇଠୁ ଧରିଦେଲେ ଆଉ ସଞ୍ଜୟ ଆଉ ଇଏ ପାଣ୍ଡବମାନଙ୍କୁ ଦ୍ୱେଷ କରୁଛି, ଆଉ ମୋ ପୁତ୍ର ଆଉ ପାଣ୍ଡବ ପୁତ୍ର କ'ଣ କହିବେ, ମାମକା ପାଣ୍ଡବ ଅଲଗା କରିଦେଉଛି, ଭାବଟାଣ୍ଡା ଅଲଗା ରହୁଛି ନା, ସଂସାର ସୁଖ ଦୁଃଖର କାରଣ ହେଉଛି ଏଇଟା, ଆମର କର୍ମ ହିସାବରେ ଏସବୁ ରହିଛି ସବୁ, ଏ ଯେଉଁ ଚିତ୍ର ସବୁ ଆଗରୁ ଥାଏ ମୁଁ ଦେଖିଛି ସବୁ, ଏ ମନେ ପଡ଼େ ସବୁ, ଚା ଚା ପିଅନ୍ତି ନାଇଁ, ଚା ପିଅନ୍ତି କ'ଣ, ସେଇଟା ପ୍ଲେଟ୍ ଗୋଟେ ଥିଲା ଶଙ୍ଖ ପ୍ଲେଟ୍ ମୁଁ ଆଗରୁ ସବୁ, ତା ଦେହରେ ଗୋଟେ କପ୍ ଥୁଆ ହେଇଥିବ, କପ୍ ଦେହରେ ପ୍ଲେଟ୍ ଚା ଚା ପିଇବା ପ୍ଲେଟ୍ ଦେହରେ, ସେ ଯେଉଁ କ'ଣ ଶଙ୍ଖ ପ୍ଲେଟ୍ ଦେହରେ, ତା ଦେହରେ କପ୍ଟା ଅଛି, ଦେଖିଲ କେତେ ସୁନ୍ଦର ଭାଇ, କପ୍ ଅଲଗା ପ୍ଲେଟ୍ ଅଲଗା, ରଖିଦେଲା ବେଳକୁ ସୁନ୍ଦର, ମନେ ରଖିବାକୁ ପଡ଼େ ସେ ଅଲଗା ଅଲଗା ଜିନିଷ, ସବୁବେଳେ ତାଙ୍କୁ ଯୋଡ଼ିକି ରଖିବା ହବନି, ତାପରେ ତାକୁ ଧୋଇଦେଲେ ସେ ଅଲଗା ହବ, ହାତରୁ ଘସିଗଲେ ଭାଙ୍ଗିଯିବ, ଅଲଗା ଜିନିଷ, ରଖିଦେଲା ବେଳକୁ ସୁନ୍ଦର ନା, ଆଉ ସଜେଇ ଦେଲା ବେଳକୁ ସେ ଚା ଦେଖି ନା କେତେ ବଢ଼ିଆ ଲାଗିଥିବ, ସେ ଶଙ୍ଖ ପ୍ଲେଟ୍ ଗୁଡ଼ାକ ସବୁ ଚିତ୍ର ଅଙ୍କା ହେଇଥିବ, ଲାଗିଥିବ ସେ ଅଲଗା ଜିନିଷ, କିନ୍ତୁ ରଖିଦେଲା ବେଳକୁ ସୁନ୍ଦର, ଏଇ ଯେଉଁ ସ୍ତ୍ରୀ ପୁତ୍ର କନ୍ୟା ପରିବାର ଯେଉଁ ଭଗବାନ ସବୁ ସଜେଇଛନ୍ତି, ତାପରେ ସଜା ହେଇଯାଇଛି ଆଉ କ'ଣ, ସଜା ହେଇଗଲେ ତାକୁ ସୁନ୍ଦର ଲାଗିଲା ଆଉ କ'ଣ, ଆସିଥିବେ ସେ ଲାଷ୍ଟ ଗୋଟେ ପଦ ଭକ୍ତିର ଠାକୁର କହିଦେଇଗଲେ ନା, ଆଉ କେଉଁ ସୁଖ ନାହିଁ ଦେବେ ପୁତ୍ର ପରିବାର, କେହି ତୁମକୁ ସୁଖ ଦେବେନି, ପୁତ୍ର ପରିବାର କେହି ସୁଖ ଦେବେ, ମାନେ ସୁଖ ତ ତୁମକୁ କେବଳ ଭଗବାନ ଦେଇପାରିବେ, ଆଉ ଯାହା ଭୌତିକ ସୁଖ ତୁମେ ଚାହୁଁଛ ନା, ତୁମ ପୂର୍ବରୁ ଯେତିକି କର୍ମର ଫଳ ଅଛି, କର୍ମ ଫଳ ହିସାବରେ ସୁଖ ଦୁଃଖ ସେଟା ଆଲର୍ଟେଡ୍, ଅଲରେଡ଼ି ଆଲର୍ଟେଡ୍ ଟୁ ୟୁ, ତୁମ ପାଇଁ ସେତିକି ଆଲର୍ଟେଡ୍ ଲେଖା ହେଇଥିବ, ବାର୍ଥଡେ ପିଟି ହେଲେ କ'ଣ ହବ, କ'ଣ ବୁଝିପାରିବ ବୋଲି, ହଉ ଏ ଦଶଟା ଗାଡ଼ି କର କି ମାନେ ହାୱେ କର କି ଇଟା ଫ୍ୟାକ୍ଟ୍ରି କର କି କ'ଣ ବି କର, ସୁଖ ଦୁଃଖ କପାଳ ଲେଖାହେଇକି ଆସିଛି, ଗଲା ତୁମର ତ ଆଉ ତୁ ଯେତେ ବଢ଼େଇଲେ କ'ଣ ବଢ଼ିଯିବ, କିଛି ନାହିଁ ସେତିକି ମିଳିବ, ହଁ କଣ୍ଟା ଫିକ୍ସ ହେଇଛି, ହେ ଗଭର୍ଣ୍ଣର ତାକୁ କୁହାଯାଏ, କଣ୍ଟା ନୁହେଁ ଗଭର୍ଣ୍ଣର, ଗଭର୍ଣ୍ଣର ସେ ଯେତେବେଳେ ଗାଡ଼ି କାମ ହୁଏ ସେ ଇଞ୍ଜିନ୍ରେ ଗଭର୍ଣ୍ଣର ବନ୍ଧା ହେଇଯାଏ, ତୁ ଯେତେବେଳେ ଏକ୍ସିଲେଟର ମାରୁଥା ତାର ତ 60 ବନ୍ଧା ହେଇଛି ଆଉ କ'ଣ, ସେଭଳିଆ ଭଗବାନ କପାଳରେ ସବୁ ବାନ୍ଧି ହେଇଛି, କାହିଁକି ସୁଖ ଦୁଃଖ ବିଷୟରେ ବେଶୀ ଚିନ୍ତା କରିବ, ଯାହା ମିଳୁଛି ନିଜର କର୍ମଫଳ, ତେଣୁ ବ୍ୟକ୍ତିକୁ ବହୁତ ଧୀର ହେବାକୁ ପଡ଼ିବ, ସେଥିପାଇଁ ଭଗବାନ ବାରମ୍ବାର ଧୀର ଶବ୍ଦ ଲଗାନ୍ତି, ଏଠି ବାଡ଼େ ଛାଟି ହେଲେ କିଛି କାମ ନାହିଁ, କୌଣସି ଉପରେ ଆମେ ସଂସାରରୁ ଖସିକି ଯାଇପାରିବାନି, ନା ଦେହ କଷ୍ଟରୁ ଯାଇପାରିବା, ନା ମନ କଷ୍ଟରୁ ଯାଇପାରିବା, ନା କେହି ଆମକୁ ସୁଖ ବି ଦେବେନି କି ବେଶୀ ଚିନ୍ତା କରିବାର ଆବଶ୍ୟକ ନାହିଁ, କେବଳ ବହୁତ ଧୀର ହେଇକି ଭଗବାନଙ୍କୁ ଭଜନ କରିବାର ଅଛି, ନାମ କରିବାର ଅଛି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ। ସେ ପିତାମ ଭୀଷ୍ମ ଶଙ୍ଖ ବଜାର କାରଣଟା ଥିଲା ଏଇଆ, ଏଇ ଯୋଉ କଥା ଆମର ପ୍ରସଙ୍ଗ ପଡ଼ିଛି, ମୋତେ ତୁମେ ଲଗେଇକି ତୁମ ଜୟ ବିଜୟ ମୋତେ 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 କିଛି ଦିଅନି, ମୁଁ କେବଳ ଯୁଦ୍ଧ କରିବି, କିନ୍ତୁ ଜୟ ପରାଜୟ ଖାଲି ଈଶ୍ୱର ଅଧୀନ, ଏ କୃଷ୍ଣଙ୍କର ଅଧୀନ, ମୁଁ ଯୁଦ୍ଧ କରିବି, ଏ ବୟସରେ ମୁଁ ଯୁଦ୍ଧ କରିବି, କିନ୍ତୁ କ'ଣ ହବ ଫଳ, ମୋତେ ଯଦି ତୁମେ ଟେକି ଦଉଛ ଯେ ପିତାମ ଭୀଷ୍ମ ମୋତେ ବିଜୟ ଦେଇଦେବେ, ଏଇଟା ସମ୍ଭବ ନୁହେଁ, ଏଇଟା ନୁହେଁ, ମହାଜନ ସେ ଜାଣିଛନ୍ତି, ଏଠି ସେ କହିଦେଲେ ସେଟା, ମୁଖେନ କିଞ୍ଚିତ ଅନୁକ୍ତ ଶଙ୍ଖନାଦ ମାତ୍ର କରଣେନମ୍ ଜୟ ପରାଜୟ କଲ ଈଶ୍ୱର ଅଧୀନମ୍, ତୋଦର୍ଥେ କ୍ଷେତ୍ରଧର୍ମେଣମ୍ ଦେହ ତ୍ୟାକ୍ଷାମିତି। ଯେହେତୁ ମୋ ଉପରେ ତୁମେ ପୁରା ଭରସା କରୁଛ, ତୁମ ପାଇଁ ମୁଁ କ୍ଷେତ୍ରଧର୍ମରେ ଶରୀରଟାକୁ ଛାଡ଼ିଦେବି, କିନ୍ତୁ ଜୟ ପରାଜୟ କଥା ମୋତେ କୁହନି। ସଂସାରରେ ଏମିତି କର୍ମ କରିବାକୁ ପଡ଼େ। ଏବେ ଗତକାଲି ମୁଁ କହୁନଥିଲି ଯେମିତି ଆମର ଏଭଳିଆ ଚାକିରି ଆମର ଦରମା ନାହିଁ। ତୁମର କ'ଣ ଚାକିରି ଅଛି ନା ଦରମା ମିଳିବ ନା? ଏ ମାସ ନ ମିଳିଲେ ଆର ବର୍ଷ ମିଳିବ। ଆମର ଚାକିରିରେ କ'ଣ ଦରମା? ଆମକୁ ଭକ୍ତି ମିଳିବ ବୋଲି କ'ଣ ମାନେ ଅଛି କି? ଆମେ ଯେଉଁ ଚାକିରି କରୁଛୁ କ'ଣ ଭକ୍ତି ପ୍ରଭୁ ଦେବେ କି ନାହିଁ ସେଟା ତାଙ୍କ ହାତରେ କଥା। ତୁମର ଯେଉଁ ଚାକିରି କରୁଛ ତୁମର ଅଛି, ତୁମର ଆପଏଣ୍ଟମେଣ୍ଟ ଲେଟର ଅଛି। ଆମର ଆପଏଣ୍ଟମେଣ୍ଟ ଲେଟର ମିଳିଲେ ଆମର ଦରମା କ'ଣ ହବ କିଛି କହିହବନି। କାହାକୁ ଧର୍ମ ମିଳିବ, କାହାକୁ ଅର୍ଥ ମିଳିବ, କାହାକୁ କାମ ମିଳିବ, କାହାକୁ ମୁକ୍ତି ମିଳିବ, କାହାକୁ ପ୍ରେମ ମିଳିବ, କିଛି ନାହିଁ। ସବୁ ଈଶ୍ୱରଙ୍କ ଅଧୀନ। ସେ ମହାଜନ ସେ କହୁଛନ୍ତି ଦେଖ ମୁଁ ଯୁଦ୍ଧ କରିବି କ୍ଷେତ୍ରଧର୍ମରେ, କ୍ଷେତ୍ରଧର୍ମେଣ ଦେହ ତାକ୍ଷାମିତି, ତୋଦର୍ଥମ କ୍ଷେତ୍ରଧର୍ମେଣ ଦେହ ତାକ୍ଷାମିତି। ତୁମ ପାଇଁ ମୁଁ କ୍ଷେତ୍ରଧର୍ମରେ କ୍ଷତ୍ରିୟ, ଯେହେତୁ କ୍ଷତ୍ରିୟ ତୁମର ଅର୍ଣ୍ଣ ଖାଇଛି, ମୁଁ ଯୁଦ୍ଧ କରିବି, କିନ୍ତୁ ଜୟ ପରାଜୟ କଥା ମୋତେ କୁହନି। ସେଭଳିଆ ଜୀବନରେ ଇଏ ହେଉଛି ଭକ୍ତମାନଙ୍କ ପାଇଁ ବହୁତ ବଡ଼। କାରଣ ଭକ୍ତମାନେ ବର୍ତ୍ତମାନ କ'ଣ ଭାବନ୍ତି କି ଆମେ ଭୌତିକ ଦୁନିଆରେ ଯେମିତି ଗୋଟେ ପାଠ ପଢ଼ିକି ସାଙ୍ଗେ ସାଙ୍ଗେ ଚାକିରି ପାଇଯାଉଥିଲୁ, ଗୋଟେ ପାଠ ପଢ଼ୁଥିଲୁ ଆମର କିଛି କ୍ୱାଲିଫିକେସନ୍ ଆସିଯାଉଥିଲା, ଆମେ ଗୋଟେ କର୍ମ କରୁଥିଲୁ ତାର ଫଳ ମିଳିଯାଉଥିଲା। ମୁଁ ଭକ୍ତି କରୁଛି ମୋର କାଇଁ ଭକ୍ତିଟା ହଉନି? ସେଇଟା ତ ଆମ ହାତରେ ନାହିଁ, ସେଇଟା ଆମ ହାତରେ ଭଗବାନଙ୍କ ହାତରେ ଅଛି। ଆଉ ଭଗବାନ ଯେମିତି କହିଛନ୍ତି ସେମିତି ଭକ୍ତି କଲା ପରେ ବି ତଥାପି ଈଶ୍ୱର ଅଧୀନ। କାହିଁକି ଆମେ ଆମେ ଏକ ବସ୍ତୁ ପ୍ରାପ୍ତ ହେବା ପାଇଁ ଚାହୁଁଛେ, ଯେଉଁଟା ପାଇଗଲେ ପୁରା ସମ୍ପୂର୍ଣ୍ଣ ଏ ଜଗତର କର୍ତ୍ତା ଈଶ୍ୱର ସେ ତୁମର ଅଧୀନରେ ରହିବେ। ସେ କ'ଣ ଏତେ ଶୀଘ୍ର ଭଗବାନ ଦେଇଦେବେ ସେ ଜିନିଷଟାକୁ? ଭକ୍ତି ଯେ ପାଇଯିବ ଭଗବାନ ତାର ଅଧୀନରେ ରହିଛି, ସେଥିପାଇଁ ସେ ମୁକ୍ତି ବରଂ ଦେଇଦେବେ, ଭକ୍ତି ଏତେ ଶୀଘ୍ର ଦେବେନି, ତାଙ୍କ ଇଚ୍ଛା। ଜୀବନର ସୁଖ ଦୁଃଖ ଏଇଟାକୁ ବାରମ୍ବାର ଗୀତାରେ ଭଗବାନ ନିଷ୍କାମ ନିଷ୍କାମ ହେବା ପାଇଁ ପ୍ରଥମ ଛଅଟି ଅଧ୍ୟାୟରେ ବାରମ୍ବାର ଏ ଜିନିଷ କହିଛନ୍ତି ଅର୍ଜୁନଙ୍କୁ। ସେଥିପାଇଁ ଏଠି ତସ୍ୟ ସଞ୍ଜୟ ନାମ ହର୍ଷଂ ପିତାମହ, ହର୍ଷଂ କୁରୁବୁଦ୍ଧ ପିତାମହ, କେତେ ସୁନ୍ଦର ଶବ୍ଦ ଲଗାଇଲେ। ଜ୍ଞାନରେ ବୁଦ୍ଧ, ବୟସରେ ବୃଦ୍ଧ, ଆଉ ପିତାମହ ସିଂହନାଦମ, ଏଇ ସିଂହନାଦମ ବିନୋଦ ଉଚ୍ଚେଇ, କିଭଳି ଉଚ୍ଚ ସ୍ୱର ନାଦ କଲା ନା ସିଂହର ସିଂହ ଭଳି। ଆଉ ପିତାମହ ବିଷ୍ଣୁଙ୍କୁ ସିଂହ ସହିତ ତୁଳନା କଲା, ତାଙ୍କର ଶବ୍ଦ ସିଂହଙ୍କର ଶବ୍ଦ ଯେଭଳି ଭୟ ଜାଗ୍ରତ କରାଏ, କିନ୍ତୁ ଏଥିରେ ପାଣ୍ଡବମାନଙ୍କର ଭୟ କିଛି ହେଇନି, ବରଂ ସିଂହ ନାଦ କଲେ ଏଇ ଯେଉଁ ଉଚ୍ଚାରଣରେ ଭୟ ଦୂର ହେଇଛି କାର? ଦୁର୍ଯ୍ୟୋଧନ। ପାଣ୍ଡବମାନଙ୍କୁ କେବେ ଭୟ ହେଇନି, ଏଇଟା କେବେ କୌଣସି ଆଚାର୍ଯ୍ୟ ଲେଖିନାହାନ୍ତି। ପିତାମହ ଭୀଷ୍ମ ଶଙ୍ଖ ବଜାଇଲେ ପାଣ୍ଡବମାନଙ୍କୁ ଭୟ ହେଇନି, କିନ୍ତୁ ପାଣ୍ଡବମାନେ ତାର ଶଙ୍ଖ ବଜାଇବେ କୌରବମାନଙ୍କୁ ଭୟ ହବ, ଏଇଟା ଆସିବ ଏ ପ୍ରଶ୍ନ। ଏହି ପ୍ରବାଦ ଲେଖିଛନ୍ତି ପରୋକ୍ଷରେ ଶଙ୍ଖର ପ୍ରତୀକରୁ ସେ ତାଙ୍କର ହତାଶ ହୋଇ ପଡ଼ିଥିବା ନାତି ଦୁର୍ଯ୍ୟୋଧନଙ୍କୁ ଜଣାଇଦେଲେ ଯେ ଏ ଯୁଦ୍ଧରେ ତାଙ୍କ ବିଜୟର ଆଶା ନାହିଁ। ଆଚ୍ଛା, ପ୍ରବାଦ ଅଲଗା ଅର୍ଥ କଲେ ଭୀଷ୍ମଦେବ ଏକ ସିଂହ ସଦୃଶ ପ୍ରତୀୟମାନ ଥିଲେ। ଆଚ୍ଛା, ପ୍ରବାଦ ଲେଖିଛନ୍ତି ତେଣୁ ତାଙ୍କର ସିଂହନାଦ ଶଙ୍ଖନାଦ ସିଂହ ଗର୍ଜନ ସଦୃଶ ହୋଇଥିଲା। ପରୋକ୍ଷରେ ଶଙ୍ଖର ପ୍ରତୀକରୁ ସେ ତାଙ୍କର ହତାଶ ହୋଇ ପଡ଼ିଥିବା ନାତି ଦୁର୍ଯ୍ୟୋଧନଙ୍କୁ ଜଣାଇଦେଲେ ଯେ ଏ ଯୁଦ୍ଧରେ ତାଙ୍କର ବିଜୟ ଆଶା ନାହିଁ। କାହିଁକି? କାରଣ ପରମେଶ୍ୱର କୃଷ୍ଣ ଅନ୍ୟ ପକ୍ଷରେ ଅଛନ୍ତି, କିନ୍ତୁ ତଥାପି ଏହା ଭୀଷ୍ମଙ୍କର କର୍ତ୍ତବ୍ୟ ଯେ ସେ ଯୁଦ୍ଧ ପରିଚାଳନା କରିବେ, ସେ ସେଥିରେ କିଛି ହେଳା କରିବେ ନାହିଁ। ଶଙ୍ଖଟା ଯେଉଁ ବୁଝେଇଲେ ସେଥିପାଇଁ ଏ ଈଶ୍ୱର ଅଧୀନ, ଏ ସେ କଥା ଭାଷାରେ ଲେଖିଲେ ପ୍ରଭୁପାଦ। ହେଳା କରିବେ କର୍ମରେ ହେଳା କିଛି କରାଯିବନି। ତତଃଶଙ୍ଖାଶ୍ଚ ଭେରିୟଶ୍ଚ ପଣମାନକ ଗୋମୁଖା ସହସୈୟା ସହସୈବ୍ୟାଭ୍ୟନ୍ତ୍ୟନ୍ତ ଶବ୍ଦସ୍ତମୂଲ ଭବତ୍। ତତ୍ପରେ ଶଙ୍ଖ, ଭେରି, ତୁରୀ, ନାଗରା ଏବଂ ସିଙ୍ଗା ଆଦି ହଠାତ୍ ବାଜି ଉଠିଲା। ଏ ସମସ୍ତ ଏକତ୍ର ସ୍ୱର ବା ଧ୍ୱନି ପ୍ରକାଣ୍ଡ ହୋଇଉଠିଲା। କାରଣ ସିଏ ଥିଲେ କ'ଣ? ସେନାପତି। ସେନାପତି ଯେତେବେଳେ ସଙ୍କେତ ଦେଇଦେଲେ ଯୁଦ୍ଧ ହବ, ଦେଖିନ ମହାଭାରତରେ କେମିତି ବାଜୁଛି ସବୁ ବାଜୁନି ପୁରା ତୁମର ବୀର, ଏଇଟା ବୀର ରସ ନା ସଙ୍ଗୀତର ବାଦ୍ୟ ଗୁଡ଼ାକରେ ତାର ଶବ୍ଦ ସବୁ ରହିଛି ନା। ବଂଶୀ, ବଂଶୀଟା କ'ଣ କରେ? ବଂଶୀଟା ମଧୁର। ବଂଶୀର ଯେଉଁ ଯେତେ ସଂସାରରେ ସ୍ୱର ରହିଛି ଯେଉଁଟା ମାଧୁର୍ଯ୍ୟ ଜିନିଷଟା ସେଟା ବଂଶୀରେ ରହିଛି। ବଂଶୀ ତୁମେ ଶୁଣିଲେ ନା ହସିବ ନା କାନ୍ଦିବ ନା ଏମିତି କିଛି ଭାବ ନେବ, ତୁମେ କେବଳ ଗୋଟେ ଅନ୍ତର ଆନନ୍ଦ ଉଲ୍ଲାସ ଜାଗ୍ରତ ହେବ। ଭଗବାନ ପାଖରେ ତ ବିଭିନ୍ନ ପ୍ରକାର ବଂଶୀ ଥିଲା, ବେଣୁ ବଂଶୀ ମୁରଲୀ, ତାର ସବୁ ବ୍ୟାଖ୍ୟା ସବୁ ଦେଇଛନ୍ତି ନା, ତୋରେ ଶରଣ ଗଲିରେ ମୁରଲୀ ଦିନେ ନ ଡାକିବୁ ରାଧିକା ବୋଲୁ। ରାଧାରାଣୀ ବେଣୁଙ୍କୁ କହୁଛନ୍ତି, ଏଇଟା ମୁରଲୀକି କହୁଛି, ମୁରଲୀ କହୁଛି, ମୁରଲୀକି ଯେତେବେଳେ ମୁରଲୀକି ପାଇଯାଇଛନ୍ତି ବୋଧେ, ଏଇଟା କୃଷ୍ଣ କେଉଁଠି ଛାଡ଼ି ଦେଇଥିବେ, ବହୁତ ବଂଶୀହରଣ ଲୀଳା ସବୁ ଅଛି। ସଖୀମାନେ ବେଳେବେଳେ ଜବସ୍ତି ଲୁଚେଇ ଦିଅନ୍ତି, ରାଧାରାଣୀ ବି ଲୁଚେଇ ଦିଅନ୍ତି, କାରଣ କୁଳ ମାନ ଏସବୁ ନେଇଯାଉଛି। ରାଧାରାଣୀ ସେ ବଂଶୀକି କାହାକୁ କହୁଛନ୍ତି, ତୋର ଶରଣ ଗଲିରେ ମୁରଲୀ, ଇଏ ବନମାଳୀଙ୍କର ବୋଧେ, ତୋର ଶରଣ ଗଲିରେ ମୁରଲୀ ଦିନେ ନା ଡାକିବୁ ରାଧିକା ବୋଲି, ଆଉ ଦିନେ ରାଧିକା ବୋଲି ତୁ ଡାକିବୁ। ଏ ବଂଶୀର ମାଧୁର୍ଯ୍ୟ ତାର ଚଲା, କାହାର କେତେବେଳେ କେତେବେଳେ କୃଷ୍ଣଙ୍କର କେତେବେଳେ ବଂଶୀ ଧରୁଥିବେ, ବଂଶୀରେ ତାଙ୍କର ଯେଉଁ ଆକର୍ଷଣ ରୂପ ସହିତ ତାଙ୍କର ସ୍ୱର, ଏ ରସର ସ୍ୱର, ବିରହର ସ୍ୱର, ବାଧ୍ୟ ଏ ଯେଉଁ ଏ ବିବାହ ହୁଏ ଦେଖିଛ ନା ନେବା ବୋଲିବୁ, ବିବାହରେ ଆଜିକାଲି ତ ଏଇ ଢବଢବ ଢବଢ କ'ଣ ବାଡ଼ଉଛନ୍ତି, ଏଗୁଡ଼ାକ ସବୁ ଛାତି ଥରୁଛି, ସେ ଛାତି ଥରୁଛି, ସେ ଏଥିରେ କ'ଣ ଆଗରୁ ଯେଉଁ ବିବାହ ହୁଏ ସେ ଯୋଡ଼ି ନାଗରେ ନା କ'ଣ ନା ବାଜେ ସକାଳୁ ଆସିକି ସେ ବଜାନ୍ତି, ହଁ ବଜୁଥିବେ ଡୁ ପୁରା ସୁନ୍ଦର ଲାଗେ, ଛୋଟ ଛୋଟ ଡୁ 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 ବଜାଉଥିବେ, ଆଉ ମହୁରୀ ମହୁରୀ ଡମା ଲମ୍ବା ଲମ୍ବା ଲୁଙ୍ଗି ପିନ୍ଧିକି ଯିଏ ବସିଥିବେ ପିଣ୍ଡାରେ, ତାଙ୍କୁ ଗୋଟେ ଖାଇବାକୁ ଦେଇଦେଲେ ବାସି ତାକୁ ବଜିବେ, ହଁ ତାର ବୈଦିକ କାରଣ ଅଛି ନା। ତୁ ଦେଖ ଯେତେବେଳେ ଦେବତାମାନେ ଯେତେବେଳେ ଭାଗବତର ପ୍ରସଙ୍ଗ ଆସୁଛି ସେ ବାଦ୍ୟ ଆସୁଛି, କ'ଣ କ'ଣ ବାଦ୍ୟ ବାଜୁଛି, ବାଦ୍ୟର ଶକ୍ତି ରହିଛି ନା। ଏଗୁଡ଼ା ତାମସିକ ଜିନିଷ ଗୁଡ଼ା, ଯେଉଁ ଢମା ବଡ଼ା ପିଟା ଢୋଲ ଧାଲ ଏଗୁଡ଼ା ସବୁ ତାମସିକ ଜିନିଷ ନା, ଏଇଟା କ'ଣ ସାତ୍ତ୍ୱିକ ଜିନିଷ, ଏସବୁ କିଛି ନାହିଁ। ବୀର ରସ, ବୀର ଜିନିଷ ଗୁଡ଼ାକ ଯେଉଁଗୁଡ଼ାକ ସବୁ ବୀର ରସ, ତେଣୁ ଏସବୁ ଏଇଆ ବାଜିଲା। ସରି ତତ ସଂଘଶ୍ଚ ଭୈର୍ଯ୍ୟଶ୍ଚ ପଣବା ପଣବାନକ ଗୋମୁଖା ଶହେ ଶହେଭ୍ୟ ହନ୍ୟନ୍ତ ସଶବ୍ଦ ସ୍ତମୂଲ ଭବତ। ପ୍ରକାଣ୍ଡ ଶବ୍ଦ ପୁରା ସବୁଆଡ଼େ, ସ୍ୱର୍ଗମୃତ୍ୟ ପାତାଳ ସବୁଆଡ଼େ ଧ୍ୱନି ଗଲା। ବର୍ତ୍ତମାନ ଆରମ୍ଭ ହେଲା ପାଣ୍ଡବମାନଙ୍କ ପକ୍ଷ କଥା କହୁଛନ୍ତି। ତତ ଶ୍ୱେତ ୟୁକ୍ତେ, ଆମେ 1400 ନମ୍ବର ଶ୍ଳୋକକୁ ପଳେଇ ଆସିଲେଣି, କିନ୍ତୁ 9 ଶ୍ଳୋକରେ ଆଖି ବ୍ୟାଖ୍ୟା କରିଦେଲେ କ'ଣ ହେଲା ନା ଯୁଦ୍ଧ, ବର୍ତ୍ତମାନ ଯୁଦ୍ଧର ପ୍ରସଙ୍ଗ ଆରମ୍ଭ ହେଇଗଲା। 9 ଶ୍ଳୋକ ପରୁ 10 ଶ୍ଳୋକ କେମିତି ଆରମ୍ଭ ହେଲା, 10 ଶ୍ଳୋକର କ'ଣ ଅଛି, ଅପର୍ଯ୍ୟାପ୍ତ ବଲ ବଲ ବିସ୍ମା ବିରଖି ପର୍ଯ୍ୟାପ୍ତ ଏସମ ଭୀମା ବିରଖିତ। 10-11 ଏ ଦୁଇଟା ସୂଚନା ଦେଇଦେଲେ, 12 କତୁରୁ ଆରମ୍ଭ ହେଇଗଲା, 11 ଆରମ୍ଭ ହେଇଗଲା, କ'ଣ ଶଙ୍ଖ ବଜେଇଲେ ନା କେମିତି ଶଙ୍ଖ ବଜେ, 12 ସଞ୍ଜୟ ଯାହା କହିଥିଲେ, ଧୃତରାଷ୍ଟ୍ର ଯାହା ପଚାରିଥିଲେ କ'ଣ କଲେ, ଭୂମିକାକୁ ବର୍ଣ୍ଣନା କରିଦେଲେ, ତୁମ ପୁତ୍ର ଏଇଭଳି ଭାବରେ କଥା କହି ବର୍ତ୍ତମାନ ଆରମ୍ଭ ହେଲା ଯୁଦ୍ଧ, 12 ଆରମ୍ଭ ହେଇଗଲା। ତତ ଶ୍ୱେତ ହୟେ ୟୁକ୍ତେ ମହତି ସ୍ୟନ୍ଦନେ ସ୍ଥିତୌ ମାଧବ ପାଣ୍ଡବ ଶୈବ ଦିବ୍ୟୌ ଶକ୍ନୋ ଶଙ୍ଖୋ ପ୍ରଦଧ୍ନତୁ। ଅନ୍ୟ ପକ୍ଷରେ ଉଭୟ ଭଗବାନ କୃଷ୍ଣ ଓ ଅର୍ଜୁନ ଶ୍ୱେତ ଅଶ୍ୱଯୁକ୍ତ ଏକ ବିରାଟ ରଥରେ ଉପରେ ବସି ସେମାନେ ଦିବ୍ୟ ଶଙ୍ଖ ବଜାଇଲେ। ଏଠି ଭଗବାନଙ୍କର ବିଶେଷଣ ରହିଛି ମାଧବ ପାଣ୍ଡବ, ମାଧବ ଭଗବାନଙ୍କର ନାମ ରହିଛି, ବିଶେଷଣ ନାହିଁ ନାମ, ଆଉ ପାଣ୍ଡବ ଶୈବ, ମାଧବ ପାଣ୍ଡବ ଶୈବ, ଆଉ କେଉଁ ଶଙ୍ଖ ବଜିଲେ ନା ଦିବ୍ୟୌ ଶଙ୍ଖ୍ନୁ ପ୍ରଦଧ୍ନନ୍ତୁ। ପାଣ୍ଡବମାନଙ୍କର ବଳଦେବ ଦେବ ଲେଖୁଛନ୍ତି, ଗୋଟିଏ ଶଙ୍ଖ ନଥିଲା, ପ୍ରଭୁପଦ ବି ଲେଖିଥିବେ ବୋଧେ, ଭୀଷ୍ମଦେବ ଯେଉଁ ଶଙ୍ଖ ବଜାଇଲେ ସେ ଶଙ୍ଖ ସହିତ ତୁଳନା କରି କୁହାଯାଉଛି ଯେ କୃଷ୍ଣ ଅର୍ଜୁନଙ୍କ ହାତରେ ଥିବା ଶଙ୍ଖ ଲେଖି, ଏଇଟା ବଳଦେବୀ ଦର୍ଶନଙ୍କର ଦିବ୍ୟ ଶଙ୍ଖ ଅଟେ। ଏ ଦିବ୍ୟ ଶବ୍ଦଟା କେବଳ ଆଙ୍କ ପାଖରେ ଲାଗିଲା, ପୂର୍ବ ଶଙ୍ଖର ପୂର୍ବ କ'ଣ ଲାଗିଲା, ସିଂହନାଦ, ଦିବ୍ୟ ଲାଗିଲା। ଭୀଷ୍ମଙ୍କର ଶଙ୍ଖ ଦିବ୍ୟ ଶଙ୍ଖ ନୁହେଁ କହିଦେଇଛନ୍ତି ପ୍ରଭାସୀ। ଦିବ୍ୟ ଶଙ୍ଖ ଧ୍ୱନିରୁ ଏହା ସୂଚନା ମିଳୁଛି ଯେ ଅନ୍ୟ ପକ୍ଷରେ ବିଜୟର ଆଶା ନାହିଁ, କାରଣ କୃଷ୍ଣ ପାଣ୍ଡବମାନଙ୍କ ପକ୍ଷରେ ଅଛନ୍ତି। ଦିବ୍ୟଶଙ୍ଖ ସେଥିପାଇଁ ସୂଚନା ଦେଇଦେଲେ, ଜୟସ୍ତୁ ପାଣ୍ଡବ ପାଣ୍ଡୁପୁତ୍ରାଣମ ଯେ ସମ୍ପକ୍ଷେ ଜନାର୍ଦ୍ଦନ, ପାଣ୍ଡୁପୁତ୍ରମାନଙ୍କ ସଦୃଶ ବ୍ୟକ୍ତିମାନଙ୍କ ପକ୍ଷରେ ବାରମ୍ବାର ବିଜୟ ହୋଇଥାଏ କାରଣ ଭଗବାନ କୃଷ୍ଣ ସେମାନଙ୍କ ସହିତ ଥାନ୍ତି। ଆଚ୍ଛା ବର୍ତ୍ତମାନ ମାଧବ ଶବ୍ଦକୁ ବ୍ୟାଖ୍ୟା କଲେ, ମାଧବ ପାଣ୍ଡବଶ୍ଚୈବ, ମାଧବ ଶବ୍ଦକୁ ତାତ୍ପର୍ଯ୍ୟରେ ଲେଖିଲେ, ଯେତେବେଳେ ଯେଉଁଠି ଭଗବାନ ଥାନ୍ତି ସେତେବେଳେ ଲକ୍ଷ୍ମୀଦେବୀ ମଧ୍ୟ ଥାନ୍ତି। ମାଧବ ଧବ ମାଙ୍କର ଯେ ଧବ, ମା ମାନେ ଲକ୍ଷ୍ମୀ, ଲକ୍ଷ୍ମୀଙ୍କର ଯେ ଧବ, ଧବ ମାନେ ପତି, ସେ ମାଧବ ସେ ବ୍ୟାଖ୍ୟା କରୁଛନ୍ତି। ଯେତେବେଳେ ଯେଉଁଠାରେ ଭଗବାନ ଥାନ୍ତି ସେଠାରେ ଲକ୍ଷ୍ମୀଦେବୀ ମଧ୍ୟ ଥାନ୍ତି, କାରଣ ଲକ୍ଷ୍ମୀଦେବୀ ତାଙ୍କର ସ୍ୱାମୀଙ୍କୁ ଛାଡ଼ି ଏକାକୀ ରୁହନ୍ତିନି, ବିଜୟ ଓ ଭାଗ୍ୟଲକ୍ଷ୍ମୀ ଅର୍ଜୁନଙ୍କୁ ଅପେକ୍ଷା କରୁଛନ୍ତି, କାରଣ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଦିବ୍ୟ ଶଙ୍ଖନାଦରୁ ସୂଚିତ ହେଉଛି। ଏତେ ବ୍ୟତୀତ କୃଷ୍ଣ ଓ ଅର୍ଜୁନ ଏହି ଦୁଇ ସଖା ଯେଉଁ ରଥ ଉପରେ ବସିଥିଲେ ତାହା ଅଗ୍ନିଦେବ ଅର୍ଜୁନଙ୍କୁ ପ୍ରଦାନ କରିଥିଲେ। ଏଥିରୁ ସୂଚିତ ହେଉଥିଲା ଯେ ତ୍ରିଭୁବନ ମଧ୍ୟରେ ରଥ ଯେଉଁଠାରେ ଟଣାଯିବ ସେଠାରେ ଚତୁର୍ଦିଗରେ ଜୟ କରିବାକୁ ସକ୍ଷମ ହେବେ। ଏଠି ପ୍ରଥମ ଯେଉଁ ଶ୍ଳୋକ କହିଲେ ପ୍ରଭୁପଦେ, ଏଇ ଯେଉଁ ଅର୍ଜୁନଦତ୍ତ ଶଙ୍ଖ କେଉଁଠୁ, ଅଗ୍ନିଦତ୍ତ ରଥ ଯେଉଁ ରଚନା କଲେ କେଉଁଠୁ, ପ୍ରଥମ ଶ୍ଳୋକ ଦେଖ, ତତ ଶ୍ୱେତେଇ ହୈ ୟୁକ୍ତେଇ, ତତ ୟା ପରେ ଶ୍ୱେତେଇ, ଦୁଇଟି ଶ୍ୱେତ ଅଶ୍ୱ ଯୁକ୍ତ ରଥ, ଭଗବାନଙ୍କର ଯେଉଁ ଅର୍ଜୁନଙ୍କର ଯେଉଁ ରଥ ଥିଲା ସେଥିରେ ଯେଉଁ ଅଶ୍ୱ ଲାଗିଥିଲା କେମିତି, ଶ୍ୱେତେ ଧଳା, ସେଥିରେ କେଉଁଠିକାର ଅଲଗା ଯେଉଁ ଅଶ୍ୱ ଗୁଡ଼ାକ ଥିଲା ସେ ଅଶ୍ୱ ଗୁଡ଼ାକ କେଉଁଠି, ଅଶ୍ୱ ଯେଉଁ କିଣନ୍ତି ଘୋଡ଼ା ଯେଉଁ କିଣନ୍ତି ରାଜାମାନେ କେମିତି କିଣନ୍ତି, ଯେମିତି ବର୍ତ୍ତମାନ ଆମର ଯେଉଁ ଯୁଦ୍ଧ ବିମାନ କିଣା ହେଉଛି ସେ କେଉଁ ଦେଶକୁ ଯାଇକି ତାକୁ ସବୁ ମିନିଷ୍ଟର ପଠେଇବେ ଦେଖିବେ ସେ ଯୁଦ୍ଧ ବିମାନ କେମିତିକା, ଯୁଦ୍ଧ ବିମାନ ସବୁ କିଣିନେ କ'ଣ ରାଫେଲ ଭାବିଲ କ'ଣ ସବୁ କିଣୁନାହାନ୍ତି, ଯୁଦ୍ଧ ବିମାନ ସବୁ ବୁଡ଼ା ଜାହାଜ ଉପର ଜାହାଜ କିଣା ହେଉଛି, ଫ୍ୟାକ୍ଟ୍ରିମାନଙ୍କୁ କିଣା ହେଉଛି, ଆଗରୁ ରାଜାମାନେ ସବୁ ଘୋଡ଼ା କିଣୁଥିଲେ, ଘୋଡ଼ାର ଲକ୍ଷଣ ଅଛି ନା କେଉଁ ଘୋଡ଼ା କେମିତିକା ଘୋଡ଼ା ତା ସବୁ ଆଣିବେ ଯୁଦ୍ଧବେଳେ ସେ ସବୁ ସହାରା ବିଜୟ ସେ ଦେଇଦେବେ ନା, ଆଗ ଘୋଡ଼ା ଯେ ଠିକ ନ ଚାଲିପାରିବ ଯୁଦ୍ଧା କ'ଣ ତାକୁ ଯୁଦ୍ଧ କରିବ। ଏଇ ଯେଉଁ ଦୁଇ ଜଣ ଥିଲେ ଶ୍ୱେତ ଲେଖିଲେ ନା, ତତ ଶ୍ୱେତ ହୈ ୟୁକ୍ତେଇ, ହୟ ମାନେ ଘୋଡ଼ା, ଇଏ ବରୁଣଦେବଙ୍କର ପ୍ରଦତ୍ତ ରଥ ସହିତ ଆସିଥିଲେ, କେଉଁ ରଥ, ଅଗ୍ନିଦେବୀଙ୍କର, ଏ ବରୁଣ ଅଗ୍ନିଦେବ ପ୍ରାର୍ଥନା କଲେ କାହାକୁ, ବରୁଣଙ୍କୁ, କାରଣ ସମୁଦ୍ର ଭିତରେ ବରୁଣ ଦେବତା ଅଛନ୍ତି, ସେ ସବୁ ଅସ୍ତ୍ରଶସ୍ତ୍ର ସବୁ ଭରି କରି ରଖିଛନ୍ତି। ଏ ଖାଣ୍ଡବ ଦହନ ବେଳେ ଭଗବାନ କୃଷ୍ଣ ବଳରାମ ସବୁ ଦ୍ୱାରକାବାସୀମାନେ ଯାଇଛନ୍ତି, ପାଣ୍ଡବମାନଙ୍କ ପାଖରେ କେତେ ଦିନ ରହିଛନ୍ତି, ସମସ୍ତେ ଫେରିଗଲେ, କିନ୍ତୁ ଭଗବାନ କୃଷ୍ଣ କହିଲେ ନାହିଁ ମୁଁ ଯିବିନି, କାରଣ ଭଗବାନ ଜାଣନ୍ତି ନା ପାଣ୍ଡବମାନଙ୍କ ପ୍ରତି ବିପଦ ଆସିବ, ମଣିଷ ଯୋଗାଡ଼ କରିକି ତୁମେ କ'ଣ ଇଟା ମାଲି ସିମେଣ୍ଟ ଟଙ୍କା ପଇସା ଯୋଗାଡ଼ କରିକି ତୁମେ କ'ଣ ଘର ଖଣ୍ଡ କରିକି ମୁଁ ସୁଖ ରହିବି, ଯୋଗାଡ଼ କରିକି ସୁଖ ରହିଲେ, ଭଗବାନଙ୍କ ଶରଣ କଲେ ଭଗବାନ ତୁମେ ଯୋଗାଡ଼ କରିଦେ। ତୁମେ ଯଦି ଜୀବନଟାକୁ ଦେଖିବ, ଜୀବନରେ ଯେତେବେଳେ ସଫଳତା ପାଇଛି କ'ଣ ଲୋକ ଖଟି 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 ବିଫଳ ହେଇଯାଉଛି ନା, ଆଉ ନା କ'ଣ ନା ମିଳୁଛି କିଛି, ତୁମେ ଯେଉଁଟା ଚାହୁଁଛ ସେଇଟା ହେଉଛି, ତୁମେ ଯେମିତି ଚାହୁଁଛ ଯେଉଁଟା ହେଉନି, ପ୍ରଧାନମନ୍ତ୍ରୀ ବି ସେଇଟା ଚାହୁଁଛ ସେଇଟା ହେଉନି, ତୁମେ ସାଧାରଣ ଲୋକ ତୁମେ ଚାକିରି ଖଣ୍ଡ କରିକି ବା ତୁମ ପୁଅ ଯା ଚାହୁଁଛ ସେଇଟା ହେଇପାରୁଛି କି, ତୁମେ ଯା ଚାହୁଁଛ ସେଇଟା ହେଇପାରୁଛି କି ହେଇପାରୁ, ପ୍ରଧାନମନ୍ତ୍ରୀ ବି ଯା ଚାହୁଁଛ ସେଇଟା ହେଇପାରୁନି, ରାଷ୍ଟ୍ରପତି ବି ଯା ଚାହୁଁଛ ସେଇଟା ହେଇପାରୁ, ଯିଏ ଯା ଚାହିଁବ ସେଇଟା ହେଇପାରିବେନି, ସବୁ ଭଗବାନଙ୍କ ହାତରେ ଛାଡ଼ିଦେବା ଦରକାର, ସେଇଟା ହେଉଛି ସାର, ତୁମେ ସର୍ବଧର୍ମାନେ ସେ କହିଦେଲେ ସବୁ ଛାଡ଼ିଦିଅ ମୋ ଉପରେ, କର୍ତ୍ତବ୍ୟ କର ମୋ ଉପରେ ଛାଡ଼ିଦିଅ ସବୁ, ଆଉ ଚିନ୍ତା କର, ସେଇଟା ସବୁଠୁ ସୁଖ ଅବସ୍ଥା, ଯୋଗାଡ଼ କରିକି ତୁମେ କ'ଣ କରିବ, ପୂର୍ବ ଯେଉଁ ସବୁ 70 ବର୍ଷ ବୟସ 12 ବର୍ଷ ଭିତରେ ସମଗ୍ର ବିଶ୍ୱ ବୁଲିବା, ଇଂଲିଶ ମାନେ ଇଂଲିଶରେ ତ ବର୍ତ୍ତମାନ ମୁଁ ଏଠି ଗୀତା ଟ୍ରାନ୍ସଲେଟ୍ କରିବି କରିଦେବି, ମୋ ଭାଷାରେ ମୁଁ କରିଦେବି, ସେଥିରେ ଶକ୍ତି ରହିବନି, ବା ସେ ଗୋଟେ ଭାଷାର ଶବ୍ଦ ତାକୁ, କାରଣ ଇଂଲିଶଟା କହିବା ଏଇଟା ଗୋଟେ ବଡ଼ କଥା ନୁହେଁ, ସେ ଭାଷା ଦ୍ୱାରା ଯେ ଭଗବାନଙ୍କର ଯେଉଁ ଶକ୍ତିଟାକୁ ଅବତରଣ କରେ ତାଙ୍କ ସେ ଭାବଟା ରହିଛି ନା, ଆଉ ସେଭଳିଆ ଲୋକ ଆସିକି ଜୁଟିଲେ, ବିଶେଷ ସବୁ ଛୁଆ ଗୁଡ଼ାକ ପୁରା ମାନେ କମ୍ ବୟସରେ, ଯେତେବେଳେ ସେତେବେଳେ ଯେଉଁ ଆମର ଯେତିକି ପ୍ରଭୁପାଦଙ୍କୁ ସବୁ ବିଦେଶରେ ଭେଟିଲେ, ଆଉ ସବୁ କ୍ୱାଲିଫାଏଡ୍ ମାନେ ଯାହା ପ୍ରଚାର ପାଇଁ ଦରକାର, ରାଇଟର ଦରକାର, ଯାହା ଯାହା ସବୁ ଲୋକ ଦରକାର, ଭଗବାନ ବ୍ୟବସ୍ଥା କରିଦେବେ, ମାଲିକ ବ୍ୟବସ୍ଥା କରିଦେବେ ନା, ଆଉ ସିଙ୍ଗର ଦରକାର, ଗୀତ ଗାଇବା ପାଇଁ ଢୋଲ ବଜାଇ ଦେଖୁ ନାହିଁ ପୂର୍ବତନ ଯେଉଁ ମହାମନ୍ତ୍ର ବାଜୁଛି, ବିଦେଶମାନେ ସବୁ ଶିଖିଯିବେ ସେମାନେ। ଯାହା ଯେତେବେଳେ ଯାହା ଦରକାର ଭଗବାନ ବ୍ୟବସ୍ଥା କରିଦେଲେ। 70 ବର୍ଷ ଭିତରେ ସେ ବିଶ୍ୱରେ ବହି କେମିତି ପ୍ରିଣ୍ଟିଂ କରାଯିବ, ଏ ଟାଇପ୍ ବାଡ଼େଇବା, ଡିଟ୍ରୋଫୋନ, ଇଏ ପ୍ରେସ୍ ପ୍ରିଣ୍ଟିଂ କରିବା, ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିବା, ଡ୍ରାଇଭିଂ, ସବୁ ଜିନିଷ ମିଳିଗଲା। କାହିଁକିନା ପ୍ରଭୁ ଚାହୁଁଛନ୍ତି ନା, ଭଗବାନ ଆମ ଏଟା ଜାଣିବା ଦରକାର। 40 ଟଙ୍କା ଧରିକି ଯାଇଥିଲେ, ପାଣି ବୋଟଲର ପଇସା ନୁହେଁ, ତାଙ୍କର ସଂସ୍ଥା ରହିଛି, ତାଙ୍କୁ ଜାଣିପାରିବନି ଜୀବନରେ କିଛି ଯୋଜନା କରିକି ପାଇଛନ୍ତି। ସେ ଭଗବାନଙ୍କ ପାଖରେ ଶରଣାଗତ ହେଇଥିଲେ, ପ୍ରଭୁ ଖାଲି ଗୁରୁଙ୍କ ପାଇଁ ମୁଁ କିଛି କରିବି, ତାକୁ ତାଙ୍କ ପାଇଁ ସବୁ ଭଗବାନ କରିଦେଲେ। ସେଭଳି ମଣିଷ ଜୀବନଟା ସେୟା, ମନୁଷ୍ୟ ଭଗବାନଙ୍କର ଶରଣାଗତ ହେଇଗଲେ ସବୁକିଛି ମିଳିଯିବ। ଏ ଅର୍ଜୁନଙ୍କର କ'ଣ ଅସୁ, ଏ ଦ୍ୱାରକାବାସୀ ବଳରାମ ବି ପଳେଇ ଆସିଲେ, କିନ୍ତୁ କୃଷ୍ଣ କହିଲେ ମୁଁ ଯିବିନି, ମୁଁ କେତେ ଦିନ ରହିକି ଯିବି ଭାଇ ତୁମେ ଫଳାଅ। କାହିଁକି କୃଷ୍ଣ ଜାଣନ୍ତି ଏମାନଙ୍କ ପାଇଁ ସବୁ ବିପଦ ଆସିବ, ଏମାନଙ୍କ ପାଇଁ ବିପଦ ଆସିବ, ଭଗବାନ ଯୋଗାଡ଼ କରିବେ ନା ଆଉ। ତେଣୁ କୃଷ୍ଣ କହିଲେ କହିଲେ ଚାଲ ସଖା, ଆମେ ଇ ସବୁବେଳେ ରାଜଧାନୀ ରହି ଟିକେ ବଢ଼ିଆ ଅଡ଼ୁଆ ଲାଗୁଛି, ଟିକେ ବଣକୁ ଯିବା। ବଣକୁ ଗଲେ ସାଙ୍ଗେ ସାଙ୍ଗେ କହିଲେ ବଣରେ ଆମେ ବଣରେ ବାସ କଲା ଭଳିଆ ମାନେ କୁଟୀର କରିବା, ମାନେ ଶାଳଫଳ ଗଛ କାଟି କୁଟୀର କରି ମାନେ ସବୁବେଳେ ହସ ଖୁସି ହେଇ। ମହାଭାରତରେ ବହୁତ ବିସ୍ତୃତ ଭାବରେ ବର୍ଣ୍ଣନା ଅଛି, ସାଙ୍ଗ ଭଳିଆ ସବୁ କଥାବାର୍ତ୍ତା ହେଇକି ରହିଲେ। ରହିଲା ପରେ ପୁଣି ସେ ବନ ଭିତରୁ ପୁରା ଗରମ ହେଉଛି, ମନ ଭିତରେ ଗରମ ହୁଏନି କି, ବଣ ଭିତରେ ବହୁତ ଗରମ ହୁଏ। ଆମେ ଯେଉଁ ଭାବୁଛୁ ବନ ଭିତରେ ପବନ ହଉଥିବ, ଘଞ୍ଚ ବନ ଭିତରକୁ ପଳେଇଗଲେ ଯେଉଁଠି ଗଛ 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 ଲାଗେ ସେଠି ପବନ ହବନି। କୃଷ୍ଣ କହିଲେ ଠିକ ଅଛି, ଚାଲ ଯମୁନା କୂଳ ଆଡ଼କୁ ଯିବା। ଯମୁନା କୂଳ ଆଡ଼କୁ ଗଲେ, ଯମୁନା କୂଳ ଆଡ଼କୁ ଗଲାବେଳକୁ ସେ ଘଞ୍ଚ ଜଙ୍ଗଲ ଭିତରେ ଗୋଟେ ଗୋଟେ ପୁରୁଷ, ଦିବ୍ୟ ପୁରୁଷକୁ ଦେଖିଲେ। ସିଏ ପୁରା ଆସୁଛି, ଦିବ୍ୟ ପୁରୁଷ ଦେଖିଦେଲେ, ସେ ଦୌଡ଼ି ଆସୁଛି ପୁରା ତେଜିଆନ ପୁରୁଷ। ଅର୍ଜୁନ କହୁଛନ୍ତି ସଖା ଆଙ୍ଗଳ ମାରିବାକୁ ପଡ଼ିବ କି, କହିଲେ ନାଇଁ ନାଇଁ କାହିଁକି ଆସୁଛ ନା, ତାଙ୍କୁ ପଚାରିଲେ କ'ଣ ମୋତେ ଆମକୁ ଭୋଜନ କରିବେ କି, ସେ କହିଲେ ନାଇଁ ନାଇଁ ମୁଁ ହେଉଛି ଅଗ୍ନିଦେବ, ମୋତେ ଟିକେ ସାହାଯ୍ୟ କରନ୍ତୁ। କାରଣ ସେ ଚିନ୍ତିଲେ ଯେ ଭଗବାନ କୃଷ୍ଣ ଆଉ ଅର୍ଜୁନ ଅଛନ୍ତି। ସେ କ'ଣ ରାଜା, ଶ୍ୱେତ ରାଜା ବୋଧେ, ଶ୍ୱେତ ରାଜା ଏତେ ଯଜ୍ଞ କରିକି ଏତେ ଘିଅ ଢାଳିଛନ୍ତି, ମୋର ଅଗ୍ନି ପୁରା ମାନ୍ଦା ହେଇଯାଇଛି, ମାନେ ମୋର ଖାଇବାଟା ଭୋଜନ ମୁଁ କିଛି କରିପାରୁନି, ଆଉ କ'ଣ କରିବାକୁ ପଡ଼ିବ। ଭଗବାନ କହିଲେ କ'ଣ କରିବାକୁ ପଡ଼ିବ ନା, ମୁଁ ସବୁବେଳେ କ'ଣ କରୁଛି, ଯେତେବେଳେ ଚାହୁଁଛି ଖାଣ୍ଡବନ, କାରଣ ଏଠି ବହୁତ ଔଷଧୀୟ ବୃକ୍ଷ ଅଛି, ମୁଁ ଖାଣ୍ଡବନକୁ ଯେତେବେଳେ ଦଗ୍ଧ କରିବା ପାଇଁ ଚାହୁଁଛି, ମୁଁ ଭୋଜନ କରିଦେଲେ ମୋର ସବୁ। ସେନେ ଦେଖିନ କି ଯଜ୍ଞ ସରିଲା ପରେ ସବୁ ଜଡ଼ିବୁଟିର ଖାଇ ଦିଆଯାଏ ନା, ଦେଖିନ ତୁମର କ'ଣ, ତୁମେ ନନା କହିଲେ ଧରି ଆଇଲେ, ତୁମେ ଯଜ୍ଞରେ ମଧ୍ୟ ଶୁଆ ଶୁଆ କରିଦେଲେ, କାହା ଖାଇବା ପିଇବା ଦେଇ ଉଠିକି ଯିବେ, ଲୋକ କ'ଣ ବୁଝୁଛି। ଟିକେ ଯଜ୍ଞ ଲିଷ୍ଟ ଦେଖୁନା, ଯଜ୍ଞ ଲିଷ୍ଟରେ ସବୁ ଔଷଧ ଥିବ, ସବୁ ଆୟୁର୍ବେଦିକ ଔଷଧ କ'ଣ ସବୁ ଥାଏ ମୁଁ ଯାହା ଜାଣିଛି, ସେଇଟା ପକାହବ ଲାଷ୍ଟକୁ। ଅଗ୍ନିଦେବ ଘୃତ ଗୁଡ଼ା ଖାଇଲେ, ଘିଅ କ୍ଷୀର ଏଗୁଡ଼ା ଖାଇଲା ମାନେ ତୁମ ଅଗ୍ନି ମାନ୍ଦା ହେଇଯିବ, ଲୋକ ଭାବେ ମୁଁ ଖାଇଲେ ମୋର ଭିଟାମିନ ଭିଟାମିନ ହବ, ଏଗୁଡ଼ା ଅଗ୍ନି ମାନ୍ଦା ହେଇଯିବ, କାରଣ ଏଗୁଡ଼ା ଗରିଷ୍ଠ ଜିନିଷଟା। ଆଉ ସେ କହିବେ ଯେତେ ଥର ଖାଣ୍ଡ ଏଇ ବନଟାକୁ ଭୋଜନ କରିବା ପାଇଁ ଚାହୁଁଛି, ମୋତେ ହଇରାଣ କରୁଛନ୍ତି କିଏ ନା, ଇନ୍ଦ୍ରଦେବ, ଇନ୍ଦ୍ର ବର୍ଷା କରିଦେଉଛନ୍ତି ଆଉ ନା, କାହିଁ ବର୍ଷା କରୁଛନ୍ତି ନା, ଏଇ ଖାଣ୍ଡବରେ ଏଠି ତକ୍ଷକ ଇନ୍ଦ୍ରଙ୍କ, ତକ୍ଷକର ଇନ୍ଦ୍ରଙ୍କ ସହିତ ବନ୍ଧୁତ୍ୱ ଅଛି, ସେ ଯେତେ ଏଠି ରହୁଛି ସେ ଆଉ ରହିପାରିବନି, ଇନ୍ଦ୍ର ବର୍ଷା କରୁଛନ୍ତି, ଆଜ୍ଞା ମୁଁ ବଡ଼ ଅସୁବିଧାରେ ପଡ଼ିଛି ଆଉ। ଅର୍ଜୁନ କହିଲେ ମୁଁ ଜାଣିଛି ତୁମେ ଆକୁ ଭୋଜନ କଲା ମାନେ ବର୍ଷା ଇନ୍ଦ୍ର କରିବେ, କିନ୍ତୁ ଇନ୍ଦ୍ର ଇଏ ତ ଇନ୍ଦ୍ରଙ୍କର ପୁତ୍ର ନା, କିନ୍ତୁ ମୋ ପାଖରେ ଅସ୍ତ୍ରଶସ୍ତ୍ର କିଛି ନାହିଁ, ମନ୍ତ୍ର ଅଛି, ଅସ୍ତ୍ର କିଛି ମୋ ପାଖରେ ନାହିଁ, ମନ୍ତ୍ର ମୁଁ ଜାଣିଛି। ଏ ବ୍ୟବସ୍ଥା କିଏ କରୁଛନ୍ତି, ଯେ ବନ୍ଧ କ'ଣ ବନ୍ଧ ବନ୍ଧ ବାନ୍ଧିଲା ବେଳକୁ ସେପଟରେ ଘାଇ ପିଟିଲାଣି, ଏ ହଜାର ଘଳିଆ ଅଛି, ତୁମେ କୁଆଡ଼େ କୁଆଡ଼େ କେଉଁଟା ମାରିବ, ଦେଖିଛ ନା ନାଇଁ ବାବୁଲି, ତୁମେ ଏଠି ଏଠି ମାରିଲା ବେଳକୁ ଏଇ ଯେଉଁ ବନ୍ୟା ବେଳେ ତ ସେ ହୁଏ, ଏଇ ଯେଉଁ ଛୋଟ ପିଲାମାନେ ମୁଁ ଦେଖିଛି ସବୁ ଛୁଆଟି ବେଳେ ଯେ ମାଛ ଧରିବ ଛୋଟ ପିଲାମାନେ ସବୁ ଗୋଡ଼ କାଦୁଅରେ ବନ୍ଧ କରିଦେ, କାଦୁଅ ବନ୍ଧ ହେ ତଡ଼ିଆ, ଏଇ ତ ଭାଇ ଯାରେ 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 ଛାଡ଼େ, ସେ ସିଏ ସେଠିକି ଗଲେ ଏଠି ଭାଙ୍ଗିଲାଣି, ଏ ପାଣି ସେପଟକୁ ବୋହୁଛନ୍ତି, ସେଇଠି ବନ୍ଧ କରି ସେପଟକୁ ବୋହୁଛନ୍ତି, ଏଠି ଛାଡ଼ିଦେବ ନା ବନ୍ଧଟା ଆଉ, କେତେ ବନ୍ଧ କେତେ ବନ୍ଧ ମାନେ କ'ଣ, ଘାଇ ଯାକ ମୁକୁଳାତୁ, ଏ ମାୟାବତୀରେ ମାୟାବତୀ କିଏ ଲେଖିନି, ସିଏ ଘାଇ ଯାକ ମୁକୁଳାତୁ ବନ୍ଧ କେତେ ବାନ୍ଧୁରେ ସିଏ ଲେଖିଛନ୍ତି, ତ ଘାଇ ଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧିବୁ, ଯୋଗାଡ଼ ଗୋଟେ କ'ଣ କରିବ, ଜୀବନ କିଛି ହେଇପାରିବନି, କେବଳ ଭଗବାନଙ୍କୁ ଶରଣାଗତ ହେଇଯାଉ, ପ୍ରଭୁଙ୍କର ନାମଙ୍କର ଏଇଟା ତ ମୁକ୍ତ ଜୀବନ, ସରଳ ଜୀବନ ଆଉ, ଯେଉଁ ବାଟ ମୋତେ ନବା, କିନ୍ତୁ ମୁଁ ସିନ୍ସିୟର୍, ମୁଁ ମୋର କର୍ତ୍ତବ୍ୟ କରିବି, କିନ୍ତୁ ଅପ୍ ଟୁ ୟୁ, ବର୍ତ୍ତମାନ ଫଳ ଆପଣଙ୍କ ହାତରେ, ମୁଁ ଆଶା କାହିଁ କରିବାକୁ ଯେ ମୋତେ ଏଇଟା ମିଳିବା ଦରକାର ନ ମିଳିବା ଦରକାର। ଅର୍ଜୁନ କହିଲେ ମୁଁ ମନ୍ତ୍ର ମୋ ପାଖରେ ଅଛି କିନ୍ତୁ ଅସ୍ତ୍ର ନାହିଁ। ସେ ଅଗ୍ନିଦେବ କହିଲେ ଠିକ ଅଛି, ମୁଁ ବରୁଣଙ୍କ ସହିତ ମୋର ବନ୍ଧୁତ୍ୱ ଅଛି, ମୁଁ ବରୁଣଙ୍କୁ କହୁଛି, ବରୁଣଙ୍କ ପାଖରେ ସବୁ ଅସ୍ତ୍ର ଅଛି। ଅସ୍ତ୍ର ସବୁ ଆସିଗଲା, ସାଙ୍ଗେ ସାଙ୍ଗେ ଅସ୍ତ୍ର ଆଣିକି ଦେଇଦେଲେ, ଦେଖିଦେଲ। ଆଉ ସେ ସମୟରେ ଧନୁ ପାଇଥିଲେ, ଅର୍ଜୁନ ଯେଉଁ ଧନୁ ଧରନ୍ତି, କେଉଁ ଧନୁ, ଗାଣ୍ଡିବ ଧନୁ, ଏ ବରୁଣଙ୍କର ପ୍ରଦକ୍ଷିଣା ସବୁ, ତାଙ୍କ ଟଙ୍କାର, ସେ ଟଙ୍କାର ଶୁଣିଲା ମାନେ ଦେବତାମାନେ ଡରି ଡରନ୍ତି ଆଉ, ବରୁଣ ସବୁ ରଖିଛନ୍ତି ଅସ୍ତ୍ରଶସ୍ତ୍ର। ଆଉ ଯେତେବେଳେ ଅସ୍ତ୍ର ମିଳିଗଲେ, କହିଲେ ଆଚ୍ଛା ଦରକାର କ'ଣ, ରଥ ଦରକାର ନା, ଏ ତତ୍ତ ହୟ, ସେଥିପାଇଁ ପୂର୍ବ ସୂଚନା ଦେଇଦେଇଛନ୍ତି, ଆଉ ସବୁ ଲେଖିବେ କ'ଣ, ଶେଷକୁ କହିଦେଲେ ଏ ଦୁଇ ସଖା ଯେଉଁ ରଥ ଉପରେ ବସିଥିଲେ ତାହା ଅଗ୍ନିଦେବ ଅର୍ଜୁନଙ୍କୁ ପ୍ରଦାନ କରିଥିଲେ। ଅର୍ଜୁନ କହିଲେ ଆଜ୍ଞା ରଥ ଦରକାର, ସେତେବେଳେ ରଥ ଆସିଲେ, ଆସି ସେଇ ବରୁଣ ଦେବ ଦେଲେ ଅଗ୍ନିଙ୍କୁ, ସେଥିରେ ଅସ୍ତ୍ରଶସ୍ତ୍ର ସବୁ ସଜ୍ଜିତ ହୋଇକି ରହିଥିଲା, ଆଉ ଅସୁବିଧା ଥିଲା ଏଇ ହୟ, ସେ ଶ୍ୱେତ ଅଶ୍ୱ, ଏଟା ମହାଭାରତରେ ଅଛନ୍ତି, ସେ ପୁରା ସେ ଅସୁବିଧା ଦେଇଥିଲେ କିଏ, ବରୁଣ ଦେବ। ଆଉ ସେମାନେ କେମିତି ଚାଲନ୍ତି ଏଥିରେ ନାହିଁ ବୋଧେ ପ୍ରଭୁପାଦ ଏଠି ରଚନା କରୁଛନ୍ତି କି ନାହିଁ, କେଉଁଠି ଟିକାରେ ବୋଧେ ଅଛ, ମନର ବେଗ, ମନର ବେଗରେ ସେ ଚାଲିବ, ରଥ ଦୁଇଟା ମନର ବେଗରେ ଚାଲିବ, ତାକୁ କିଏ ଚଲାଉଥିଲେ, କୃଷ୍ଣ କିଏ ସେ। ଆମେ ଯଦି ଅଶ୍ୱ ଦୁଇଟା ମନର ବେଗରେ ଚାଲିପାରିବ, ଭଗବାନ କ'ଣ, ପରମାତ୍ମା, ତାହେଲେ ଭଗବାନ ଯାହା ଇଚ୍ଛା କରୁଥିବେ, ଯେମିତି ଅର୍ଜୁନ କେମିତି ବଞ୍ଚେଇଲେ ଭଗବାନ, ସେ ଅର୍ଜୁନ ଭଗବାନଙ୍କର ଇଚ୍ଛା ହିସାବରେ ସେ ରଥ, ସେ ଅଶ୍ୱମାନେ ବି କାମ କରିପାରିବେ, ସେ ମନର ବେଗରେ ଚାଲିପାରିବେ ନା, ଭଗବାନ ବଞ୍ଚେଇ ଦେଇଥାନ୍ତେ ଏମାନଙ୍କ ପାଖରୁ, ସେ ଯୋଗାଡ଼ କରିଛନ୍ତି ଆଉ, ସେ ଜାଣିଛନ୍ତି ଏଇଟା ଦରକାର ସବୁ, ଆଉ ଟ୍ରାନ୍ସଡେଣ୍ଟାଲ ଜିନିଷ ନହେଲେ ଏମାନେ ପାରି ହେବନି, ଏମାନେ ସବୁ ମହାନ ଯୋଦ୍ଧାମାନେ ସବୁ ଅଛନ୍ତି, ଏ କର୍ଣ୍ଣ, ଦୁଃଶାସନ, ସରି, ପିତାମହ ଭୀଷ୍ମ, ଦ୍ରୋଣ, କୃପାଚାର୍ଯ୍ୟ, ଏମାନଙ୍କ ପାଖରୁ ବଞ୍ଚିବା କ'ଣ ସହଜ ଜିନିଷ, ମନର ବେଗରେ ଯାଇ। ସେଥିପାଇଁ ଏଥିରେ ସୂଚନା ଦେଇଦେଲେ ଯେ ବିଜୟ କାହାର ହବ, ପାଣ୍ଡମାନଙ୍କର ହବ, ତତ୍ତ ହୟେ, ତତ୍ତ ଶ୍ୱେତ ହୟେ ଯୁକ୍ତେଇ ସନ୍ଦନ, କ'ଣ ଲେଖେ, ମହତି ସନ୍ଦନ, ଦିବ୍ୟ ଶଙ୍ଖ ନଉଥିଲେ ଏଠି ଅଛନ୍ତି ନା, ପ୍ରତାପ, ଦିବ୍ୟ ଶଙ୍ଖ ଭୁଚେଇଲେ ସମସ୍ତେ, ଏଠି ଦିବ୍ୟ ଶଙ୍ଖ କହିଲେ, ଏଥିରୁ ସୂଚନା ଆସିଯିବ, ବଳଦେବ ଦେବସେନ କହିବେ, ସୂଚନା ଆସିଯିବ, ସଂଯୋଗ କହିଦେବେ ଧୃତରାଷ୍ଟ୍ର, ଯେ ବିଜୟ ଆଶା ନାହିଁ ଦୁର୍ଯ୍ୟୋଧନର, ଆପଣଙ୍କ ପୁତ୍ରଙ୍କର ବିଜୟ ପାଣ୍ଡବମାନଙ୍କର ହବ। କେମିତି ବିଜୟ ପାଣ୍ଡବମାନଙ୍କର ହବ, ଏ ଶଙ୍ଖ ବଜାରୁ ଆରମ୍ଭ କରି, ଶଙ୍ଖ ଶଙ୍ଖ ବଜାରୁ କାହାର କାହାର କେଉଁ ଶଙ୍ଖ କେମିତି କେମିତି ଏ ଟର୍ମରୁ ସବୁ କହିବେ, ଦୁଇଟା ତିନିଟା ଶ୍ଳୋକ ପରେ ଆରମ୍ଭ ହେଇଯିବ, ଗୀତା ଅର୍ଜୁନଙ୍କୁ ବିଷଦ ଆସିବ, ଆଉ ତାପରେ ଆରମ୍ଭ ହବ ଭଗବତ ଗୀତା, ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ଗୀତା ଗୌର ପ୍ରମାନନ୍ଦେ, ହରେ ହରି।